भगवते वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम् दशम स्कंद 63 अध्याय श्लोक संख्या 20। तन्माता कुटरा नाम नग्ना मुक्त शिरोरुहा पुरो अवतस्ते कृष्णस्य पुत्र प्राणरिरुख्या तन्माता कुटरा नाम नग्ना मुक्त शिरोरुहा पुरोवतस्ते कृष्णस्य पुत्र प्राणरिरक्षया। तन्माता कुटरा नाम नग्ना मुक्त शिरोरुहा पुरोवतस्ते कृष्णस्य पुत्र प्राणरिरक्षया। तन्माता कुटरा नाम नग्ना मुक्त शिरोरुहा पुरोवतस्ते कृष्णस्य प्राणरिरक्षया। माता कुटरा नाम न मुक्तो शिरोरुहा उतिष्ठे कृष्णस्य पुत्र प्राणरिरक्षया। तन्माता कुटरा नाम न मुक्त शिरोरुहा रोवतिष्ठे कृष्णस्य पुत्र प्राणरिरक्षया। तन्माता कुटरा नाम नग्ना मुक्तो शिरोरुहा भवतस्ते कृष्णस्य प्राणरिरक्षया। श्लोकर अनुवाद। ठीक सेतिबेले बाणासुरर माता कुटरा ता पुत्रर प्राणरक्षा कामना करी आलुड़ायुध केशरे नग्न हो श्रीकृष्ण सम्मुख में उपस्थित हेले। हरे कृष्ण वैष्णव भक्त सहजन बंद मातृवृंद आपण मान को आम भागवत कथा को स्वागत जना जाऊँ। तेणु आम योड़े नंबर श्लोकटी आ पूर्व श्लोक 19 नंबर श्लोकटी शनिवार दिन कही 5 तारिख में 6 तारिख में संडे प्रोग्राम है 7 तारिख में अद्वैताचार्य प्रोग्राम है आज पुणी भागवत प्रोग्राम आरंभ होला। तेणु आम मन पकईद गत श्लोक आम आलोचना करते कि भाव तानी चिच्छेद भगवान धनुषी जगपधरी सारथिंग रथम श्वास हत्वा शंख मुरायत कार कि मन अच्छे कहीपर शनिवार दिन कौन आलोचना होता ये श्लोक उपर बलराम ना ये जो भगवान सहित युद्ध करने आसी बाणासुर हजार हाथ रही तार तेणु पाँचश धनु धरिकी गोटे गोटे धनु दुई दुईट तीर धरिकी भगवान को आक्रमण करने हत्या करने उद्यत होते सी युद्ध करने आरंभ करते तेणु भगवान कौन कले ये श्लोकटी आम शनिवार दिन आलोचना कर तानी चिच्छेद भगवान से जो हजार तीर रही पाँच धनु रही सबको चिच्छेद भगवान सी सबकि नष्ट करदे छेदन करदे चिच्छेद धनु सी युगप धरी एक समय रे समस्त धनु को भगवान हरण कर सी हरी सी सबकि हरण करें एक एक समय रे युगपद कर एक समय रे हरण करदे एवं ता सहित सारथी रथम अश्वास सारथी रथ अश्व एवं च च शब्द आउ जहाँ सब रहा सबकि हत्वा शंखम अपुरहत ये सब कु भगवान गोटे तीर रे गोटे तीर आचार्य मैंने कहते गोटे तीर रे भगवान सब ये करदे से पाँच धनु को खाँडी काटिदेले एवं अन्य तीर रे सब सारथी रथ एम सब हत्या कले बा गोटे तीर रे सब कले भगवान से भगवान शब्द व्यवहार करागला एवं शंखम पुरयात तेणु यही भाव जितेबले बाणासुर को बाणासुर अवस्था ये आसीगला जो थे आउ किसी तार सुजोग नाला आ कि युद्ध करने तथापि तार भय नाला कहुई तेणु भय जात करने भगवान शंख नाद कले शखम अपुरयात भगवान को शंख विषय आम कही कि भाव शंखध्वनि शुणी भगवद गीत वर्णना कर जो भगवान शंख नाद कले पांडव कौर मान प्रथम शंख नाद कर भगवद गीत वर्णना कर अर्जुन महाभारत युद्ध किंतु भीष्म आज भीमंकर सॉरी भीमंकर होती आज कौन आविर्भाव तिथि भीमाष्टमी भीष्मंकर अष्टमी तिथि आज आविर्भाव तिथि तेणु यही भीष्म कृपा आम प्रार्थना करवा भीष्म प्रथम शंख नाद कले कौरवान पक्षर तस् संजनयन हर्षं कुरु वृद्ध पितामह सिंहनाद विनोदोच्च शंख दद्म प्रतापवान भीष्मदेव ई दुर्योधन को आनंद प्रदान कर दुर्योधन भय कर थरिया आरंभ करुले रही मनर भाव भीष्मदेव जानपारे महाजन सी भीष्मदेव तेणु सी ताकि आनंद प्रदान करने सी शखनाद कले सी जो शख कंख कि भाव ना तस्या संजना हर्ष कुरुपथ पिता सिंहनाद मनोद शख प्रतापान कौन ये भीष्म द्रोण प्रमुखत सर्व एवं महाथा ये सब रही जो शखनाद कले सगो सात ये सब सगो तुमूल भवेद ये जो भीषण शब्द होता खाली शखनाद कर शख सहित प्रणव आनक गोमुख इत्यादि विभिन्न प्रकार वाद्य सब नाद करा से महाभारत युद्ध एवं कौरव पक्ष जितेबले सब शखनाद इत्यादि वाद्य को नाद करुले से पांडव मान प्रतिक्रिया कौन थी ना स्वघोष तुमूल भवेद से जो भीषण शब्द है ये होता इतिक प्रति कि भाव कौन प्रभाव पड़ता ना केवल शब्द है कर्ण को ये शब्दा शुभ तुमूल शब्द है किंतु भगवान तापर तथस्वेत हेट युक्त महति सन्धन स्थित हो माधव पांडव शैव दिव्य सक्ष प्रदंबत हो तेणु तापर भगवान माधव एवं पांडव माने मैंने सब शखनाद कले जो शखनाद कौन है ना स्वघोष धातराष्ट्राणा हृदयानी वेदारायत से जो शख नाद कले से शख द्वारा से शखनाद धृतराष्ट्र पुत्र माने सब सैन्य मान शिविर हृदय सब विदारण होगाप बसला विदारायत एक कथा कहते संजय तर धृतराष्ट्र कौन आपण पुत्र मान हृदय ये भाव अवस्था होगा भितर तर मनर भावनाटा को जापे ये हूँ दिव्य दृष्टि हूँ ये भाव ଯେ କେବଳ ସେ ଦେଖିଥିଲେ ତା ନୁହଁ, ଦେଖୁଥିଲେ, ଶୁଣୁଥିଲେ, ସବୁ କଥା ବୁଝୁଥିଲେ, ସବୁ କଥା ହୃଦୟର କଥା ମଧ୍ୟ ସେ ଜାଣିପାରୁଥିଲେ ସଞ୍ଜୟ। ତାଙ୍କ ହୃଦୟରେ କ'ଣ ଚିନ୍ତା କରୁଛନ୍ତି, କିଏ ଭୟ କରୁଛନ୍ତି, କି କ'ଣ କରୁଛନ୍ତି, ଜଣେ ହୁଏତ ନ ଜାଣିପାରନ୍ତି, କିନ୍ତୁ ଇଏ ଦିବ୍ୟ ଚକ୍ଷୁପ୍ରାପ୍ତ, ଦିବ୍ୟ ଚକ୍ଷୁପ୍ରାପ୍ତ ହୋଇଛନ୍ତି, ତେଣୁ ସେ ଜାଣିପାରୁଥିଲେ ତାଙ୍କର ଅବସ୍ଥା। କିନ୍ତୁ ପାଣ୍ଡବ କୌରବମାନଙ୍କ ପାଖରେ ଯେତେବେଳେ ଶଙ୍କାନାଦ କଲେ, ପାଣ୍ଡବମାନଙ୍କର କୌଣସି ଭୟ ହେଲା ନାହିଁ, କୌଣସି ବିଚଳିତ ହେଲେ ନାହିଁ, ବିତତ୍ରସ୍ତ ହେଲେ ନାହିଁ। ତେଣୁ ସେଇ ଭୀଷ୍ମଦେବଙ୍କର ଆଜି ଆବିର୍ଭାବ ତିଥି, ଆମେ ତାଙ୍କ ବିଷୟରେ ଦୁଇ ମିନିଟ୍ କହିବା ପରେ ଲାଷ୍ଟ ଶେଷକୁ କହିବା। ଭୀଷ୍ମଦେବଙ୍କର ଜଣେ ମହାଜନ ସିଏ, ତେଣୁ କଥା ପ୍ରସଙ୍ଗରେ ମଧ୍ୟ ଭୀଷ୍ମଦେବଙ୍କ କଥା ଆସିଗଲା, ତେଣୁ ଭୀଷ୍ମଦେବଙ୍କ କୃପା ଆମେ ପ୍ରାର୍ଥନା କରିବା। ମହାଜନ ସିଏ, ମହାଜନଙ୍କ କୃପାରୁ ଆମେ ଏଇସବୁ ଧର୍ମର ତତ୍ତ୍ୱକୁ ଜାଣିବା। ଧର୍ମସ୍ୟ ତତ୍ତ୍ୱ ନିହିତ ଗୁହାୟାଙ୍ଗ ମହାଜନ ଜନ ଗତ ସପନ୍ଥା, ଧର୍ମର ତତ୍ତ୍ୱକୁ ବୁଝିବା ଏତେ ସହଜ ନୁହଁ। ମହାଜନମାନେ ଯେଉଁଭଳି ଭାବରେ ନିର୍ଣ୍ଣୟ କରିଯାଇଛନ୍ତି ଆମେ ସେଇଭଳି ଭାବରେ କହିବା। ତେଣୁ ସେଇ ଭୀଷ୍ମଦେବଙ୍କର ଆଜି ଆବିର୍ଭାବ ତିଥି, ଭୀଷ୍ମାଷ୍ଟମୀ ତିଥି, ଏଇଟା କାହିଁ କୁହାଗଲା ନା, ଏ ଯେଉଁ ଭଗବାନ ଆଙ୍କର ଦେଖିଲେ, ଭଗବାନ ଜାଣନ୍ତି ସବୁକିଛି, ଭଗବାନ କୁହାଗଲା ନା, ଭଗବାନ ସିଏ ସବୁକିଛି ଜାଣନ୍ତି, ତେଣୁ ଇଏ ଭଗବାନ ତାର ତାଙ୍କର ରଥକୁ ଭାଙ୍ଗିଦେଲେ, ସାରଥିକୁ ହତ୍ୟା କଲେ, ଅଶୋକକୁ ହତ୍ୟା କଲେ, ଏସବୁ କଲେ, କିନ୍ତୁ ତଥାପି ଆଙ୍କର ଭୟ ଆସୁନାହିଁ। ରଣ ଦୁର୍ମଦ ତା ପୂର୍ବରୁ ବର୍ଣ୍ଣନା କରାଯାଇଥିଲା, ନିଶାରେ ଜଣେ କିଛି ଜାଣିପାରନ୍ତି ନାହିଁ କ'ଣ ହେଉଛି କ'ଣ ନାହିଁ, ତେଣୁ ଏ ରଣ ଦୁର୍ମଦ ହୋଇକି ରହିଥିଲେ ସିଏ, ତେଣୁ ଭଗବାନ ଜାଣିପାରିଲେ, ତାଙ୍କ ମନର ଭାବ ଜାଣିକରି ଏ ଶଙ୍ଖ ନାଦ କଲେ। ଶଙ୍ଖ ମୋ ପୁରୟତ, ଶଙ୍ଖ ଯେତେବେଳେ ନାଦ କଲେ ଭଗବାନ, ପାଞ୍ଚ ଜନ ଶଙ୍ଖ, ଭଗବାନଙ୍କ ଶଙ୍ଖ ହେଉଛି ପାଞ୍ଚ ଜନ, ଯେତେବେଳେ ନାଦ କଲେ ସେତେବେଳେ ଯାଇକିରି ତାଙ୍କ ଭୟ ଆସିଲା, ବାଣର ଭୟ ଆସିଲା। ତେଣୁ ଶିବଜୀ ଆ ଭିତରେ ଯେଉଁ ସିଏ ମୂର୍ଚ୍ଛା ହୋଇଯାଇଥିଲେ ବା ନିଦ୍ରାରେ ଆକ୍ରାନ୍ତ ହୋଇଯାଇଥିଲେ, ଭଗବାନ ଜାମ୍ଭାଇ ଅସ୍ତ୍ର ଛାଡ଼ିଥିଲେ, ତେଣୁ ସବୁ ହାଇ ମାରିକରି ସିଏ ନିଦ୍ରାଗ୍ରସ୍ତ ହୋଇଯାଇଥିଲେ, ଏଇସବୁ ଶବ୍ଦ ଶୁଣିକରି ତାଙ୍କର ବୋଧେ ନିଦ୍ରା ଭାଙ୍ଗିଯାଇଛି। ତେଣୁ ଆଚାର୍ଯ୍ୟମାନେ କହୁଛନ୍ତି ଶିବଜୀ କୋଟରାଙ୍କୁ କହିଲେ, ତୁମ ପୁତ୍ରକୁ ରକ୍ଷା କର। ଏ କୋଟରା ହେଉଛନ୍ତି ଭଗବାନଙ୍କ ଶିବଜୀଙ୍କର ଶକ୍ତି, ଯେମିତି ପାର୍ବତୀ ଶକ୍ତି ଶିବଜୀଙ୍କର, ସେଇଭଳି ଭାବେ ଶିବଜୀଙ୍କର 11 ସ୍ଥାନ ରହିଛି। ଶିବଜୀଙ୍କର ଆବିର୍ଭାବ ବିଷୟରେ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, କିଭଳି ଭାବରେ ଭଗବାନ ଯଦି ବ୍ରହ୍ମା ସୃଷ୍ଟି କରୁଥିଲେ ସେହି ସମୟରେ, ପ୍ରଥମେ ବ୍ରହ୍ମା ସୃଷ୍ଟି କରିଥିଲେ ଚାରି ପୁତ୍ର କିଏ ସନକ, ସନାତନ, ସନନ୍ଦନ, ସନତ କୁମାର, ଏ ଚାରି କୁମାର ଇଏ ହେଉଛି ପ୍ରଥମ ସୃଷ୍ଟ, ବ୍ରହ୍ମାଙ୍କର ପ୍ରଥମ ସୃଷ୍ଟ ପୁତ୍ର ହେଉଛନ୍ତି ଏମାନେ ବ୍ରହ୍ମାଙ୍କର, କିନ୍ତୁ ଏମାନେ ହେଉଛନ୍ତି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର। ଚାରି ଭାଇ ଜ୍ଞାନ ଶକ୍ତିର ଅବତାର, ତେଣୁ ଇଏ ଯେଉଁ ରହିଛନ୍ତି ବ୍ରହ୍ମା ଯେତେବେଳେ ତାଙ୍କୁ କହିଲେ ତୁମେ ମଧ୍ୟ ପ୍ରଜା ସୃଷ୍ଟି କର, ସେତେବେଳେ ସିଏ ତାଙ୍କର ପିତାଙ୍କର ନିର୍ଦ୍ଦେଶକୁ ଗ୍ରହଣ କଲେ ନାହିଁ, ସେ ଚାହୁଁଥିଲେ ନିବୃତ୍ତି ମାର୍ଗରେ ରହିବା ପାଇଁ, ଏ ପ୍ରଜା ସୃଷ୍ଟି ଇତ୍ୟାଦି ନ କରିବା ପାଇଁ ସେ ଚାହୁଁଥିଲେ। ତେଣୁ ବ୍ରହ୍ମାଙ୍କର କ୍ରୋଧ ଜାତ ହେଲା, କ୍ରୋଧ ଯେତେବେଳେ ଜଣଙ୍କର ଜାତ ହୁଏ ସେତେବେଳେ ଚକ୍ଷୁରେ ଲାଲ ପଡ଼ିଯାଏ, ଏସବୁ କ୍ରୋଧର ଚିହ୍ନ ସବୁ ରହିଛି, ତେଣୁ ସେଇ ତାଙ୍କର ଚକ୍ଷୁରୁ ଶିବଜୀ ଜାତ ହୋଇଛନ୍ତି। ଶିବଜୀ ଯେତେବେଳେ ଜାତ ହେଲେ ସେତେବେଳେ ସେ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ, ତେଣୁ ବ୍ରହ୍ମା ତାଙ୍କର ନାମ ରଖିଲେ ରୁଦ୍ର। 11 ସ୍ଥାନ ତାଙ୍କୁ ଦେଲେ, ଏକାଦଶ ରୁଦ୍ର, ଭଗବତ ଗୀତା 10 ଅଧ୍ୟାୟରେ ଭଗବାନ କହୁଛନ୍ତି ରୁଦ୍ରାଣାଂ ଶଙ୍କରଶ୍ଚାସ୍ମି, ରୁଦ୍ରମାନଙ୍କ ଭିତରେ ମୁଁ ଶଙ୍କର, ଏ ଭଗବାନଙ୍କର ବିସ୍ତାର ଶିବଜୀ। ତେଣୁ ଇଏ ଯେଉଁ ରହିଛନ୍ତି 11 ରୁଦ୍ର, 11 ସ୍ଥାନ ଏବଂ ତାଙ୍କ 11 ପତ୍ନୀ ପ୍ରଦାନ କରିଥିଲେ, ତେଣୁ ଯାହା ହେଉ ଶିବଜୀ ପ୍ରକଟ ଲୀଳାରେ ଯେଉଁ ବିବାହ କରିଛନ୍ତି, ପ୍ରଥମେ ବିବାହ କରିଥିଲେ ସତୀ ଦେବୀଙ୍କୁ ବିବାହ କରିଥିଲେ, ଯିଏକି ହେଉଛନ୍ତି ଦକ୍ଷଙ୍କର କନ୍ୟା। ଚତୁର୍ଥ ସ୍କନ୍ଧରେ ଏ ଲୀଳା ସବୁ ବର୍ଣ୍ଣନା କରାଯାଇଛି, କିଭଳି ଦକ୍ଷ ଶିବଜୀଙ୍କ ପ୍ରତି ଅପରାଧ କରିଥିଲେ, ଏସବୁ କଥା ରହିଛି। ଶିବଜୀ କାହିଁକି ଦକ୍ଷ ଶିବଜୀଙ୍କ ପ୍ରତି ଅପରାଧ କଲେ ନା, ଶିବଜୀ ତାଙ୍କୁ ପ୍ରଣାମ କଲେ ନାହିଁ, ପ୍ରଣାମ ଜଣେ ଚାହୁଁଛନ୍ତି ମୋତେ ପ୍ରଣାମ କରିବେ ସମସ୍ତେ, ତେଣୁ ସିଏ କେତେ ଉନ୍ନତ ସ୍ତରରେ ଏଇଟା ଆମେ ଜାଣିବା। ଦକ୍ଷ ସେ ଏକ୍ସପର୍ଟ, ଇଏ ମଧ୍ୟ ବ୍ରହ୍ମାଙ୍କର ପୁତ୍ର, ବ୍ରହ୍ମାଙ୍କର ପୁତ୍ର ଦକ୍ଷ, ବ୍ରହ୍ମାଙ୍କର ପୁତ୍ର ମଧ୍ୟ ଶିବଜୀ। ତେଣୁ ସେ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଯଜ୍ଞ ଯଜ୍ଞ ଚାଲୁଥିଲା ବେଳେ ଯେତେବେଳେ ଦକ୍ଷ ଆସୁଥିଲେ, ଶିବଜୀ ବ୍ରହ୍ମା ଇତ୍ୟାଦି ଅନ୍ୟ ଦେବତାମାନେ ସବୁ ବସିଥିଲେ, ସେଠି ବ୍ରହ୍ମା ଏବଂ ଶିବକୁ ଛାଡ଼ି ଦେଇକି ଆଉ ସମସ୍ତେ ଦଣ୍ଡାୟମାନ ହେଇକି ତାଙ୍କୁ ସମ୍ମାନ ପ୍ରଦର୍ଶନ କଲେ। କିନ୍ତୁ ଯେତେବେଳେ ଦେଖିଲେ ଶିବ ବ୍ରହ୍ମା ତ ତାଙ୍କ ପିତା, ଶିବ ମୋର ଜାମାତା ହୋଇକରି ମଧ୍ୟ ଜ୍ୱାଇଁ ହୋଇକରି ମଧ୍ୟ ମୋତେ ପ୍ରଣାମ କଲେ ନାହିଁ, ତାଙ୍କୁ କ୍ରୋଧ ଆସିଲା। କ୍ରୋଧ ଯେତେବେଳେ ଆସିଲା ସେତେବେଳେ ଅଭିଶାପ ସବୁ ଏସବୁ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ବିସ୍ତାର ଭାବରେ। ଆମର କହିବାର ଉଦ୍ଦେଶ୍ୟ ଥିଲା ଏ ଯେଉଁ ଶିବଜୀ ତାଙ୍କର କନ୍ୟା ଦକ୍ଷ, ତାଙ୍କର 16 କନ୍ୟା ଥିଲେ, କନିଷ୍ଠା କନ୍ୟାଙ୍କୁ ବିବାହ ଦେଇଥିଲେ ଶିବଜୀଙ୍କୁ। ତେଣୁ ଏହି ପ୍ରସଙ୍ଗ ଏଭଳି ଭାବରେ ହେଲା ଯେ ସତୀଦେବୀ ଆତ୍ମହତ୍ୟା କଲେ, ଶରୀର ତ୍ୟାଗ କଲେ, ସେ ଯଜ୍ଞସ୍ଥଳରେ ଶରୀର ତ୍ୟାଗ କରିଦେଇଥିଲେ। ତେଣୁ ତାପରେ ସିଏ ପର୍ବତ ବା ହିମାଳୟଙ୍କର ପୁତ୍ରୀ ରୂପରେ ଆସିଥିଲେ ପାର୍ବତୀ, ତେଣୁ ଶିବଜୀ ତାଙ୍କୁ ବିବାହ କରିଥିଲେ। ତେଣୁ ଏଇ ଯେଉଁ କୋଟରା କଥା କୁହାଯାଉଛି, ଇଏ ହେଉଛନ୍ତି ସେ ତାଙ୍କର ଜଣେ ଶକ୍ତି। ତେଣୁ ପରୋକ୍ଷ ଭାବରେ ଶିବଜୀଙ୍କର ଇଏ ଶକ୍ତି ବା ପତ୍ନୀ ହେବେ। ତେଣୁ ସେ କହୁଛନ୍ତି ବାଣ ଯେହେତୁ ତାଙ୍କର ଅତି ପ୍ରିୟ ଥିଲେ, ପୁତ୍ର ରୂପରେ ଜ୍ଞାନ କରୁଥିଲେ, ଯେଉଁଭଳି ଭାବରେ ଶିବଜୀଙ୍କର କାର୍ତ୍ତିକେୟ ଏବଂ ରହିଛନ୍ତି ଗଣେଶ ରହିଛନ୍ତି ଦୁଇ ପୁତ୍ର, ସେହିଭଳି ଭାବରେ ବାଣକୁ ମଧ୍ୟ ପୁତ୍ର ରୂପରେ ଗ୍ରହଣ କରୁଥିଲେ, ଏତେ ତାଙ୍କୁ ଭଲ ପାଉଥିଲେ। ଭକ୍ତବତ୍ସଳ ତା ପୂର୍ବରୁ ଆମେ ବର୍ଣ୍ଣନା କରିଛେ, ଶିବଜୀଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ଭଗବାନ ବୋଲି କୁହାଯାଇଛି। ଭକ୍ତବତ୍ସଳ ଭଗବାନ ଶବ୍ଦର ଅର୍ଥରେ ଭକ୍ତବତ୍ସଳ ଶବ୍ଦରେ ଏଇଟାକୁ କୁହା ଯାଇଥିଲା ଭକ୍ତବତ୍ସଳ। ତେଣୁ ଭଗବାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ପଶ୍ଚାତପଦ ହେଲେ ନାହିଁ, ବାଣକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଭଗବାନ ବିରୁଦ୍ଧରେ ଯୁଦ୍ଧ କରୁଥିଲେ, ଆ ପୂର୍ବରୁ ସେଇଟା ଆମେ ବର୍ଣ୍ଣନା କରିସାରିଛେ। ତେଣୁ ଏଇଭଳି ଭାବରେ ଯେତେବେଳେ ଦେଖିଲେ ବର୍ତ୍ତମାନ ଶିବଜୀ ଯୁଦ୍ଧ କରିପାରୁନାହାନ୍ତି, ତାପରେ ଆସିବେ ଶିବଜୀ ପୁଣି ଯୁଦ୍ଧ କରିବେ। ବର୍ତ୍ତମାନ ଯୁଦ୍ଧ କରିବେନି, ସେ ତାଙ୍କର ଜ୍ୱର ଛାଡ଼ିବେ, ଶିବ ଜ୍ୱର ରୁଦ୍ର ଜ୍ୱର ତାକୁ କୁହାଯାଏ। ତେଣୁ ପ୍ରଥମେ ଆଙ୍କୁ ଅନୁରୋଧ କଲେ, ତାଙ୍କୁ ଇଙ୍ଗିତ କରିଦେଲେ, ତାଙ୍କୁ କହିବା ଦରକାର ନାହିଁ, ସେମାନେ ବହୁତ ଉନ୍ନତ ସ୍ତରର ଅଛନ୍ତି, ସେମାନେ ବହୁତ ତାଙ୍କର ଅଦ୍ଭୁତ ସବୁ ଶକ୍ତି ସବୁ ରହିଛି। ତେଣୁ ଶିବଜୀ ସ୍ମରଣ କରିଦେଲେ କୋଟରାଙ୍କୁ, ତେଣୁ କୋଟରା ଆସି ପହଞ୍ଚିଗଲେ। ଏଇ ଶ୍ଳୋକରେ କୁହାଯାଉ ତନ୍ମାତା କୋଟରା ନାମ ବାଣ, ତାଙ୍କର ବାଣଙ୍କର ମାତା ହେଉଛନ୍ତି କିଏ, ବାଣଙ୍କର ମାତା ବାଣ ହେଉଛନ୍ତି କାହାର ପୁତ୍ର, ବଳି ମହାରାଜ। ବଳି ମହାରାଜ ପତ୍ନୀଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ନା ଅଷ୍ଟମ ସ୍କନ୍ଧ 15 15-23 ବାମନ ଦେବଙ୍କ ଲୀଳାରେ ବର୍ଣ୍ଣନା କରାଯାଇଛି। ବଳି ମହାରାଜଙ୍କ ପତ୍ନୀ ହେଉଛନ୍ତି ବିନ୍ଧ୍ୟାବଳୀ। ତେଣୁ ବିନ୍ଧ୍ୟାବଳୀଙ୍କର ଏ ପୁତ୍ର, 100 ପୁତ୍ର ଥିଲେ, ଇଏ ତାଙ୍କ ପୁତ୍ର, କିନ୍ତୁ ଇଏ ମଧ୍ୟ ତାଙ୍କର ଶିବଜୀଙ୍କର ଯେଉଁ ଶକ୍ତି କୋଟରା, ଇଏ ମଧ୍ୟ ତାଙ୍କ ପୁତ୍ର ବୋଲି ଜ୍ଞାନ କରୁଥିଲେ। ତେଣୁ ଏଇଠି କୁହାଯାଉ ତନ୍ମାତା କୋଟରା ନାମ, ତେଣୁ ଇଏ ବାଣଙ୍କର ମଧ୍ୟ ଇଏ ମାତା ଭଳି, କୋଟରା ନାମ, ତାଙ୍କ ନାଁ ହେଉଛି କୋଟରା। ନଗ୍ନା ମୁକ୍ତ ଶିରରୁହା, ପୁତ୍ରକୁ ଉଦ୍ଧାର କରିବା ପାଇଁ ନିଜର ଲଜ୍ଜାକୁ ମଧ୍ୟ ସେ ତ୍ୟାଗ କରିଦେଲେ, ନିଜେ ଉଲଗ୍ନ ହୋଇଗଲେ, ନଗ୍ନା ଉଲଗ୍ନ ହୋଇଗଲେ। ପୁତ୍ରର ସ୍ନେହଟା କିଭଳି ରହିଛି ଏଇଥିରୁ ଆମେ ଦେଖିବା, ଲଜ୍ଜା ଠାରୁ ଏ ପୁତ୍ର ସ୍ନେହ ଆହୁରି ଉନ୍ନତ ସ୍ତରର। ତେଣୁ ସେ ଲଜ୍ଜାକୁ ତ୍ୟାଗ କରିଦେଲେ ନଗ୍ନା। ସାଧାରଣତଃ ଯେତେବେଳେ ଆମେ ଦେଖୁଛେ ଦ୍ରୌପଦୀଙ୍କର ଯେଉଁଭଳି ଏଇଭଳି ଭାବରେ ଅବସ୍ଥା ଆସିଥିଲା, ତାକୁ ନଗ୍ନ କରିବା ପାଇଁ ଉଦ୍ୟମ କରାଯାଉଥିଲା। ସେତେବେଳେ ସେ ବହୁତ ଚେଷ୍ଟା କରିଥିଲେ ନିଜକୁ ରକ୍ଷା କରିବା ପାଇଁ। ଦୁର୍ଯ୍ୟୋଧନ ପାଖାପାଖି 10,000 ହାତୀର ବଳ ଅଛି ବୋଲି କୁହାଯାଏ ତାଙ୍କର। ତେଣୁ ସିଏ ଇଏ ଜଣେ ନାରୀ ଜଣେ, ତାଙ୍କର କେତେ ଶକ୍ତି ରହିଛି, ସିଏ ତାଙ୍କୁ ଦୁର୍ଯ୍ୟୋଧନ ଦୁଶାସନ, ତେଣୁ ସିଏ ତାଙ୍କୁ ଉଲଗ୍ନ କରିବା ପାଇଁ ଚେଷ୍ଟା କରୁଥିଲେ, ଏବଂ ଦ୍ରୌପଦୀ ସବୁ ଚେଷ୍ଟା କରୁଥିଲେ ରକ୍ଷା ନିଜ ପ୍ରାଣ ଲଜ୍ଜାକୁ ଧାରଣ କରିବା ପାଇଁ, ଲଜ୍ଜାକୁ ରକ୍ଷା କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରୁଥିଲେ, ନିଜର ଯେତେ ଚେଷ୍ଟା ଥିଲା ସବୁ ଚେଷ୍ଟା କଲେ, କିନ୍ତୁ ହାରିଗଲେ। ଯେତେବେଳେ ହାରିଗଲେ ସେତେବେଳେ ସେ ଭଗବାନଙ୍କର ସ୍ମରଣ କଲେ, ଗୁରୁ ସଭା ତଳେ ଶୁଣି ଦ୍ରୌପଦୀର ଜଣାଣ, ଗୁରୁ ସଭା ତଳେ ଶୁଣି ଇର ଜଣାଣ, କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ, କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ। ଶୈଳ ପ୍ରବଳ ମତ ବରଣ ପ୍ରବଳ ମତ ବରଣ ମୋ ଆରତ ନଳିନୀ ବନକୁକର ଦଳନ ମୋ ଆରତ ନଳିନୀ ବନକୁକର ହେ ନୀଳ ଭଗବାନଙ୍କୁ ପ୍ରାର୍ଥନା କଲେ। ତାଙ୍କର ଗୁରୁ ବଶିଷ୍ଠ ବଶିଷ୍ଠ କହିଥିଲେ ଥରେ ଦ୍ରୌପଦୀଙ୍କୁ, ପୁତ୍ରୀ ତୁମର ଯେତେବେଳେ ବିପଦ ଆସିବ ସେତେବେଳେ ଭଗବାନଙ୍କୁ ସ୍ମରଣ କରିବ। ଇଏ ହେଉଛି ଯେତେ ଶାସ୍ତ୍ରର ସାର ହେଉଛି ଏଇଟା, ଯେତେବେଳେ ଆମ ଉପରେ ବିପଦ ଆସୁଛି ସେତେବେଳେ ଆମେ ଭଗବାନଙ୍କୁ ସ୍ମରଣ କରିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ଭଗବାନ। ଏଇ ଯେଉଁ ବିପଦ ସବୁ ଆସୁଛି ଭୌତିକ ଜଗତରେ, ଆର ଉଦ୍ଦେଶ୍ୟ ହେଉଛି ଆମେ ଏଇ ଭଗବାନଙ୍କୁ ସ୍ମରଣ କରିବା। ଭଗବାନଙ୍କୁ ଭୁଲି ଯାଇଥିବାରୁ ସବୁ ପ୍ରକାର ଦୁଃଖ କଷ୍ଟ ଆମେ ଭୋଗ କରୁଛେ, ତେଣୁ ଦୁଃଖ କଷ୍ଟ ଭଗବାନ ପ୍ରଦାନ କରନ୍ତି ଯେଉଁମାନେ ଭଗବାନଙ୍କୁ ଶରଣରେ ଯାଆନ୍ତି ନାହିଁ। ତୃତୀୟ ସ୍କନ୍ଧ 20 ଅଧ୍ୟାୟରେ ନା କେତେ ବର୍ଣ୍ଣନା କରାଯାଇଛି, ବ୍ରହ୍ମା ସ୍ତୁତିରେ କହୁଛନ୍ତି, ତମେବ କିଳ ଲୋକାନାମ କ୍ଲିଷ୍ଟାନାମ କ୍ଲେଶନାଶନ ତମେବ କ୍ଲେଶ ଦଂତେଷାଂ ଅନାଶନ ପଦାଙ୍କତଭ। ଭଗବାନ ଭଗବାନ ହିଁ ତମେବ ଭଗବାନ ହିଁ କ୍ଲେଶ ପ୍ରଦାନ କରନ୍ତି, କାହିଁକି ନା ଯିଏ ଭଗବାନଙ୍କୁ ଶରଣରେ ଯାଉନାହାନ୍ତି, ତେଣୁ ଭଗବାନ ତାଙ୍କୁ ଭଲ ସମସ୍ତଙ୍କୁ ଭଲ ପାଉଛନ୍ତି, ତେଣୁ ସେ କେମିତି ଭଗବାନଙ୍କୁ ସ୍ମରଣ କରିବ, ଭଗବାନ ଭଲ ପାଇବ, ସେଥିପାଇଁ ବିଭିନ୍ନ ପ୍ରକାର ପରୋକ୍ଷ ଭାବରେ ଭଗବାନ ସବୁ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଦିଅନ୍ତି, ଯାହାଫଳରେ କି ସେ ଅନ୍ତତଃ ପକ୍ଷେ ଭଗବାନଙ୍କୁ ସ୍ମରଣ କରିବ। ତେମେବ କିଳ ଲୋକାନାଂ କ୍ଲିଷ୍ଟାନାଂ କ୍ଲେଶନାଶନ, ଯେଉଁମାନେ ଭଗବାନ ଭକ୍ତ ତାଙ୍କର ଦୁଃଖକୁ ସେ ଦୂର କରିଦିଅନ୍ତି, ଏବଂ ତମେବ କ୍ଲେଶଦଂ ତେଷାଂ ଅନାଶନ ପଦାଙ୍କତଭ, ଭଗବାନଙ୍କ ପାଦ ପଦ୍ମରେ ଯେଉଁମାନେ ଶରଣ ଯାଇନାହାନ୍ତି ଭଗବାନ ତାଙ୍କୁ କଷ୍ଟ ପ୍ରଦାନ କରନ୍ତି, କ୍ଲେଶ ପ୍ରଦାନ କରନ୍ତି, ଯାହାଫଳରେ କି ସେମାନେ ଭଗବାନଙ୍କୁ ସ୍ମରଣ କରିବେ। କିନ୍ତୁ ତଥାପି ଯେଉଁମାନେ ଦୁଷ୍କୃତି ନ, ତାଙ୍କର ଭଗବାନଙ୍କ ସ୍ମରଣ ଆସେ ନାହିଁ, ଦୁଃଖରେ ପଡ଼ିକରି ମଧ୍ୟ ସେମାନେ ସ୍ମରଣ କରନ୍ତି ନାହିଁ ଭଗବାନଙ୍କୁ, ଏଭଳି ଦୁଷ୍କୃତି ନ ସେମାନେ। ଯେଉଁମାନେ ସ୍ୱୀକୃତିବାନ ବ୍ୟକ୍ତି ସେମାନେ ହିଁ ଭଗବାନଙ୍କୁ ସ୍ମରଣ କରନ୍ତି, ଯେମିତି ଆମେ ଦେଖୁଛେ ଦ୍ରୌପଦୀ, ଇଏ ସ୍ୱୀକୃତିପତି ଖାଲି ନଥିଲେ, ଇଏ ତ ଜଣେ ଭଗବାନ ଭକ୍ତ, ଶ୍ରେଷ୍ଠ ଭକ୍ତ ସିଏ, ତାଙ୍କ ମାଧ୍ୟମରେ ଭକ୍ତମାନଙ୍କ ମାଧ୍ୟମରେ ଭଗବାନ ଏଇ ସବୁ ମାନବ ସମାଜକୁ ଶିକ୍ଷା ପ୍ରଦାନ କରନ୍ତି। ତେଣୁ ଦ୍ରୌପଦୀ ଯେତେବେଳେ ହାରିଗଲେ ସେତେବେଳେ ଭଗବାନ ସ୍ମରଣ କଲେ, ଗୁରୁଦେବଙ୍କ କଥା ସ୍ମରଣ ମନେ ପଡ଼ିଲା, ଗୁରୁଦେବ କହିଥିଲେ ବଶିଷ୍ଠ କହିଥିଲେ ଭଗବାନଙ୍କୁ ସ୍ମରଣ କରିବ, ତେଣୁ ଭଗବାନଙ୍କୁ ସ୍ମରଣ କଲେ, ତେଣୁ ଭଗବାନ କ'ଣ କଲେ ନା କୋଠି ବସ୍ତ୍ର ପ୍ରଦାନ କରିଥିଲେ ଭଗବାନ ଦ୍ରୌପଦୀଙ୍କୁ। ଏଇଭଳି ଭାବରେ କଥା ରହିଛି, ମହାଭାରତରେ ବର୍ଣ୍ଣନା କରାଯାଇଛି। ତେଣୁ ଗୋଟେ ଥର ଯେଉଁ ରାଜସ୍ୱ ଯଜ୍ଞ ଏସବୁ ହେଉଥିଲା ବେଳେ ସେମାନେ ଯୁଧିଷ୍ଠିର ମହାରାଜ ଏମାନେ ସବୁ ଭଗବାନଙ୍କୁ ନିମନ୍ତ୍ରଣ କରିଥିଲେ, ଭଗବାନଙ୍କ 16,108 ରାଣୀ ରହିଛନ୍ତି ଦ୍ୱାରକାରେ, ସେ ସବୁ ନେଇକି ଯାଇଥିଲେ ଇନ୍ଦ୍ରପ୍ରସ୍ଥ, ଇନ୍ଦ୍ରପ୍ରସ୍ଥରେ ସେଠି ରହୁଥିଲେ ପାଣ୍ଡବମାନେ, ଏବଂ ଭଗବାନ ପାଣ୍ଡବମାନଙ୍କୁ ଏତେ ଭଲ ପାଉଥିଲେ ତାଙ୍କର ସେବା ଯେକୌଣସି ସେବା ସେ କରୁଥିଲେ, କୁହାଯାଏ ସେ ଯେଉଁ ରୋଷେଇ ଚାଲିଥିଲା ସେ ରୋଷେଇରେ ମଧ୍ୟ ସେ ପରିବା କାଟି ଦେଉଥିଲେ ଭଗବାନ କୃଷ୍ଣ। ଏଭଳି ଭାବରେ ଭଗବାନ ଭକ୍ତବତ୍ସଳତା, କୁହାଯାଏ ଏଇଭଳି ଭାବରେ ପରିବା କାଟୁଥିଲେ, ଭଗବାନଙ୍କ ଆଙ୍ଗୁଠି କଟିଯାଇଥିଲା, ଆଙ୍ଗୁଠି ଯେତେବେଳେ କଟିଯାଇଥିଲା ସେତେବେଳେ ତାଙ୍କର 16,108 ରାଣୀ ରହିଛନ୍ତି ସେଇଠି, କିନ୍ତୁ ସମସ୍ତେ ଖାଲି ଏତେ ଇତସ୍ତତ ହୋଇଯାଉଛନ୍ତି କ'ଣ କରିବା କ'ଣ କରିବା, କିନ୍ତୁ ଦ୍ରୌପଦୀ ସାଙ୍ଗେ ସାଙ୍ଗେ ତାଙ୍କର ଯେଉଁ ରହିଥିଲା ବହୁତ ମୂଲ୍ୟବାନ ପାଟ ବସ୍ତ୍ର ପରିଧାନ କରିଥିଲେ, ତାକୁ ଚିରିକିରି ଭଗବାନଙ୍କର ସେ ଆଙ୍ଗୁଠିରେ ଲଗାଇ ଦେଇଥିଲେ। ତେଣୁ ଏ ଛୋଟିଆ ଖଣ୍ଡେ କପଡ଼ା ଦେଇଥିଲେ ସେ, ତା ବଦଳରେ ଭଗବାନ ଏ କୋଟି ବସ୍ତ୍ର ପ୍ରଦାନ କଲେ, ଏଇଭଳି ଭାବରେ କଥା ରହିଛି ଭଗବାନ। କିନ୍ତୁ ଯଦି ଆମେ କିଛି ଅଳ୍ପ କିଛି ଭଗବାନଙ୍କୁ ସେବା କରିଛେ, ଭଗବାନ ତାର ଆମକୁ ବହୁତ ବଡ଼ ବିପଦରୁ ରକ୍ଷା କରନ୍ତି ଭଗବାନ। ଭଗବତ ଗୀତା 2 ଅଧ୍ୟାୟରେ ଭଗବାନ ସେଇଟା କହୁଛନ୍ତି, ସ୍ୱଳ୍ପମପିୟସ୍ୟ ଧର୍ମସ୍ୟ ତ୍ରାୟତେ ମହତ ଉଭୟାତ୍। ଆଜି ଆମେ ଆମେ ଅଳ୍ପ କିଛି ଭଗବାନଙ୍କୁ ଉଦ୍ଦେଶ୍ୟ କରିଛେ, ସେ ଆମକୁ ବହୁତ ବଡ଼ ବିପଦରୁ ରକ୍ଷା କରେ। ଏହାର ଉଦାହରଣ ହେଉଛନ୍ତି ଅଜାମ୍ବିଳ, ଏଭଳି ଭାବରେ କିଛି ଭଗବାନଙ୍କ ଭଜନ କରିଥିଲେ, ଯାହାଫଳରେ କି ଅନ୍ତିମ ସମୟରେ ଭଗବାନ ତାଙ୍କୁ ରକ୍ଷା କଲେ, ଯମରାଜଙ୍କ ଦୂତମାନଙ୍କ କବଳରୁ ରକ୍ଷା କରିଥିଲେ। ତେଣୁ ଏଇ ଯେଉଁ ବିପଦରେ ପଡ଼ିଲେ ଯଦି ଆମେ ଭଗବାନ ସ୍ମରଣ କଲେ, ତାହେଲେ ପ୍ରକୃତରେ ଇଏ ଭଗବାନ ଯେଉଁ ଏଇ ଯେଉଁ ଆମର ପ୍ରକୃତ ମାନେ ଏଇ ବିପଦର ପ୍ରକୃତ ଆମେ ବ୍ୟବହାର କଲେ, ବିପଦର ସଦୁପଯୋଗ ଆମେ କଲେ, ଭଗବାନଙ୍କୁ ସ୍ମରଣ କଲେ। ବିପଦ ଉଦ୍ଦିଷ୍ଟ ହେଇଛି ଭଗବାନଙ୍କୁ ସ୍ମରଣ କରିବା ପାଇଁ। ତେଣୁ ଏ ଯେଉଁ ରହିଛି, ହଁ, ଭଗବାନ ଏଇଭଳି ଭାବେ ପ୍ରତିଦାନ କରନ୍ତି। ତେଣୁ ଇଏ କୋଟରାକୁ ସ୍ମରଣ କଲେ, କୋଟରା ଆସିକି, ହଁ, ଇଏ ନିଜର ଲଜ୍ଜାକୁ ତ୍ୟାଗ କରିଦେଲେ, ପୁତ୍ରକୁ ରକ୍ଷା କରେ, ପୁତ୍ର ସ୍ନେହରେ ବଶବର୍ତ୍ତୀ ହେଇକରି ନିଜ ଲଜ୍ଜାକୁ ସେ ତ୍ୟାଗ କରିଦେଲେ, ଭଗବାନଙ୍କ ସାମ୍ନାରେ ଉଲଗ୍ନ ହେଇଗଲେ। ନଗ୍ନା ମୁକ୍ତ ଶିର ରୁହା, ଏବଂ ତାଙ୍କର ଯେଉଁ କେଶରାଜି ସବୁ ରହିଥିଲା ଶିରରେ, ତାକୁ ମଧ୍ୟ ଖୋଲିଦେଲେ, ମୁକ୍ତ ଶିର ରୁହା। ତେଣୁ ଏହିଭଳି ଭାବରେ ଯେତେବେଳେ ହେଲା, ପୂର୍ବବତ୍ତସ୍ଥେ କୃଷ୍ଣସ୍ୟ, ଭଗବାନ କୃଷ୍ଣ, ସିଏ କୃଷ୍ଣ ଶବ୍ଦ କାହିଁକି ବ୍ୟବହାର କରାଗଲା ବୁଝିବାକୁ ପଡ଼ିବ। ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ କୃଷ୍ଣ, ସିଏ ସମସ୍ତଙ୍କୁ ଆକର୍ଷଣ କରନ୍ତି କୃଷ୍ଣ। କିନ୍ତୁ ଯେତେବେଳେ ପୂର୍ବବତ୍ତସ୍ଥେ କୃଷ୍ଣସ୍ୟ, ଭଗବାନଙ୍କର ସାମ୍ନାରେ ଯେତେବେଳେ ସେ ଦଣ୍ଡାୟମାନ ହେଇଗଲେ, କୋଟରା ଲଗ୍ନ ହେଇକରି ମୁକ୍ତ ଶିରୋରୁହା ହେଇକରି, କ'ଣ ପାଇଁ ନା ପୁତ୍ର ପ୍ରାଣରି ରକ୍ଷା, ପୁତ୍ର ସ୍ନେହରେ ଏଭଳି ଭାବରେ କଲେ, ନିଜ ଲଜ୍ଜାକୁ ତ୍ୟାଗ କରିଦେଲେ, ନିଜ ଲଜ୍ଜାକୁ ତ୍ୟାଗ କରିଦେଲେ, ପୁତ୍ର ପ୍ରାଣରି ରକ୍ଷା, ପୁତ୍ର ପ୍ରାଣକୁ ରକ୍ଷା କରି, ପୁତ୍ର ସ୍ନେହ ଏଭଳି ରହିଛି, ସ୍ନେହ ପୁତ୍ରମାନଙ୍କ ପ୍ରତି। ଏ ଯେଉଁ ଗୋଟେ କଥା ରହିଛି ଭାଗବତରେ ବର୍ଣ୍ଣନା କରାଯାଇଛି, ଭଗବାନ ଯେତେବେଳେ ରାସଲୀଳାରେ, ରାସଲୀଳା ସମୟରେ ଯେତେବେଳେ ଭଗବାନ ଅନ୍ତର୍ଧ୍ୟାନ ହୋଇଯାଇଥିଲେ, ସେହି ସମୟରେ ଗୋପୀମାନେ କିଭଳି ଭାବରେ ବିକଳ ହେଉଥିଲେ, ଭଗବାନ ଅନ୍ୱେଷଣ କରୁଥିଲେ। ଦଶମ ସ୍କନ୍ଧ 30:31 ଏସବୁ ବର୍ଣ୍ଣନା କରାଯାଇଛି, ଗୋପୀମାନଙ୍କର କୃଷ୍ଣଙ୍କ ଅନ୍ୱେଷଣ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ଯେତେ ଅନ୍ୱେଷଣ କରୁଥିଲେ, 32 ବର୍ଣ୍ଣନା କରାଯାଇଛି, ଭଗବାନ ଆବିର୍ଭାବ ହୋଇଯାଇଥିଲେ। ଭଗବାନ ଯେତେବେଳେ ଆବିର୍ଭାବ ହୋଇଯାଇଥିଲେ, ସେହି ସମୟରେ ଗୋପୀମାନେ ତାଙ୍କୁ ଗୋଟେ ପ୍ରଶ୍ନ ପଚାରିଥିଲେ, ଗୋପୀମାନେ ତାଙ୍କୁ ଗୋଟେ ପ୍ରଶ୍ନ ପଚାରିଥିଲେ, କହିଲେ କେତେ ପ୍ରକାର ଲୋକ ଅଛନ୍ତି, ସବୁ ବିଭିନ୍ନ ପ୍ରକାର କ୍ୟାଟେଗୋରି ଲୋକ ଅଛନ୍ତି, ଭଜତେ ଅନୁ ଭଜତି ଏକ, ଗୋଟେ ପ୍ରକାର ବ୍ୟକ୍ତିମାନେ ସିଏ ତାଙ୍କୁ ଯିଏ ଭଜନ କରନ୍ତି, ସିଏ ତାଙ୍କର ଭଜନ କରନ୍ତି। ଦଶମ ସ୍କନ୍ଧ 32 ଗୋପୀମାନେ ଏଇ ଶ୍ଲୋକଟି କହିଛନ୍ତି, ପ୍ରଶ୍ନଟି ପଚାରିଛନ୍ତି ଭଗବାନଙ୍କୁ, ଭଜତ ଅନୁ ଭଜନ୍ତି ଏକ, ଏକ ଏତେ ବିପର୍ଯ୍ୟୟ, ଆମେ ଜଣକୁ ଭଲ ପାଉଛେ କେତେବେଳେ ନା, ସିଏ ଯେତେବେଳେ ଆମକୁ ଭଲ ପାଉଛନ୍ତି, ସିଏ ଯଦି ଆମକୁ ଘୃଣା କରୁଛନ୍ତି ତାହେଲେ ଆମେ ତାକୁ ଭଲ ପାଉନାହିଁ, ନା କରୁଛେ, ବିଭିନ୍ନ କ୍ୟାଟେଗୋରିର ସବୁ ବ୍ୟକ୍ତି ଅଛନ୍ତି। ଏବଂ ସେଠି କହିଲେ ଭଜତ ଅନୁ ଭଜତି ଏକ, ଏକ ଏତେ ବିପର୍ଯ୍ୟୟ, ଆଉ ଗୋଟେ ପ୍ରକାର କ୍ୟାଟେଗୋରି ବ୍ୟକ୍ତି ଅଛନ୍ତି ଯେଉଁମାନେ ଜାଣେ ଅନ୍ୟମାନେ ତାକୁ ଭଲ ପାଇଲେ ମଧ୍ୟ ସେ ତାକୁ ଭଜନ ଭଲ ପାଆନ୍ତି ନାହିଁ, ଏକ ଭଜନ୍ତି ଏକ, ଏକ ଏତଦ ବିପର୍ଯ୍ୟୟ, ଆର ବିପର୍ଯ୍ୟୟ ହେଉଛି ଆଉ ଗୋଟେ କ୍ୟାଟେଗୋରିର ବ୍ୟକ୍ତିମାନେ। ଆଉ ଗୋଟେ କ୍ୟାଟେଗୋରି ହେଉଛନ୍ତି, ତିନି ପ୍ରକାର କ୍ୟାଟେଗୋରି ରହୁଛନ୍ତି, ସେ ଗୋଟେ ଆଉ ଜଣେ କିଏ ନା, ନୋ ଅଭ୍ୟାସ ଭଜନ୍ତି ଏକ, ଆଉ କେତେଜଣ ଅଛନ୍ତି, ଆଉ କ୍ୟାଟେଗୋରିର କେତେଜଣ ଅଛନ୍ତି, ଗୋଟେ କ୍ୟାଟେଗୋରି ସିଏ କ'ଣ, ଯିଏ ତାଙ୍କୁ ଭଲ ପାଆନ୍ତୁ ବା ଭଲ ନ ପାଆନ୍ତୁ, ସେ କାହାକୁ ଭଲ ପାଆନ୍ତି ନାହିଁ, ତିନି ପ୍ରକାର ବ୍ୟକ୍ତି ରହିଛନ୍ତି। ତେଣୁ ନୋ ଉଭୟାଂଶ ଭଜନ୍ତି ଏକ, ଏ ତ ନୋ ବୁଢ଼ୀ ସାଧବ, ତେଣୁ ଆଙ୍କ ଭିତରେ ଆପଣ କେଉଁ ସାଧୁ, ଆପଣ ଜଣେ କେଉଁ କ୍ୟାଟେଗୋରିରେ, ଆପଣ ଏ ତ ନୋ ବୁଢ଼ୀ ସାଧବ, ଆପଣ କେଉଁ କ୍ୟାଟେଗୋରିରେ, ଏଇ ଯେତେ ପ୍ରଶ୍ନଟି ପଚାରିଲେ ଭଗବାନ ତାର ଉତ୍ତର ଦେଇଛନ୍ତି, ବହୁତ ସୁନ୍ଦର ଉତ୍ତର ଦେଇଛନ୍ତି। 32 ଶ୍ଳୋକରେ ସେ କହୁଛନ୍ତି, 32 ଶ୍ଳୋକରେ କହୁଛନ୍ତି ଯେ ତାର ଉତ୍ତର ଦେଇଛନ୍ତି, ଅନେକ ଶ୍ଳୋକରେ ସେ ତାର ଉତ୍ତର ଦେଇଛନ୍ତି। ସେ କହୁଛନ୍ତି ଯିଏ ଜଣଙ୍କୁ ଭଲ ପାଉଛି କାହିଁକି ନା, ସେ ତାକୁ ଭଲ ପାଉଥିବାରୁ ସେ ତାକୁ ଭଲ ପାଉଛି, ତେଣୁ ଇଏ ସ୍ୱାର୍ଥପର ବ୍ୟକ୍ତି, ଏମାନେ ସବୁ ଭଲ ପାଉଛି ତାକୁ ଭଲ ପାଇଲା, ବଡ଼ କଥା କ'ଣ, ସ୍ୱାର୍ଥ, ଏଇଟା ନିଜ ସ୍ୱାର୍ଥ ନିହିତ ରହିଛି। କିନ୍ତୁ ଜଣେ ତାଙ୍କୁ ଭଲ ନ ପାଇଲେ ଯିଏ ତାକୁ ଭଲ ପାଉଛି, ସେ ପ୍ରକୃତରେ ଉନ୍ନତ ସ୍ତରର, ତେଣୁ ଏଇ ଯେଉଁ ବିଭିନ୍ନ ପ୍ରକାର କ୍ୟାଟେଗୋରି ଅଛି ସେଥିରୁ ଭଗବାନ କହୁଛନ୍ତି ନାହଂ ତୁ ସଖ୍ୟୋ ଭଜତ୍ୟୋ ବି ଜନ୍ତୁନ୍। କିନ୍ତୁ ମୁଁ ଏ କ୍ୟାଟେଗୋରିରେ ଯାଉନାହିଁ, ଏ ତିନୋଟି କ୍ୟାଟେଗୋରି ତୁମେ କହିଛ ଯେଉଁ, ତାହା ଭିତରେ ମୁଁ ଯାଉନାହିଁ, ମୁଁ ଅଲଗା, ଓ ଭଗବାନ। ସେ ଦେଖ ନାହଂ ତୁ ସଖ୍ୟୋ ଭଜତ୍ୟୋ ବି, ଏ ସଖେ ତୁମର ମୋତେ ଜଣେ ଭଜନ କଲେ ମଧ୍ୟ ଜନ୍ତୁନ୍ ଭଜାମି ଅମିଷାମ ଅନୁଭୂତି ବୃତ୍ତେ, ଜଣେ ମୋର ଯେଉଁଭଳି ଭାବରେ ଭଜନ କରନ୍ତି ମୁଁ ତାକୁ ସେହିଭଳି ଭାବରେ କରେ ତା ନୁହଁ। ଯଦିଓ ଭଗବତ ଗୀତାରେ ଭଗବାନ କହିଲେ ଯେ ହଁ ଯେ ଯଥା ମାଙ୍କ ପ୍ରପଦ୍ୟନ୍ତେ, କିନ୍ତୁ ଭଗବାନ ଏଠି କହୁଛନ୍ତି ଯେ ସେ ସେହିଭଳି ଭାବେ ବ୍ୟବହାର କରନ୍ତି ନାହିଁ। ସେହି ପ୍ରସଙ୍ଗରେ ସେ କହୁଛନ୍ତି ପିତାମାତାଙ୍କ କଥା କହୁଛନ୍ତି, ମାତାର ପୁତ୍ର ସ୍ନେହ କିଭଳି ରହିଛି, ପିତାମାତା ତାକୁ ସନ୍ତାନମାନଙ୍କୁ ଯେଉଁ ଭଲ ପାଆନ୍ତି, ସେ ସନ୍ତାନମାନେ ତାଙ୍କ ପାଇଁ କିଛି କରନ୍ତି ନାହିଁ, ତାଙ୍କ ପାଇଁ କିଛି ସେବା ବା ଏସବୁ କିଛି ଛୋଟ ପିଲା ସେ ଜନ୍ମ ହେଉଛନ୍ତି, କ'ଣ ତାଙ୍କ ପାଇଁ କ'ଣ ସେ କ'ଣ ସେବା କରିପାରିବେ। କିନ୍ତୁ ମାତୃସ୍ନେହ ବା ପିତୃସ୍ନେହ ରହିଛି, ଜଣେ ଅନ୍ୟ ଜଣକୁ ଭଲ ନ ପାଇଲେ ମଧ୍ୟ ଯଦି ତାକୁ ଭଲ ପାଉଛନ୍ତି, ତାହେଲେ ଇଏ ହେଉଛି ପିତାମାତାଙ୍କ ଭଳି, ଏମାନେ ହେଉଛନ୍ତି ବହୁତ ଉନ୍ନତସ୍ତରର ପିତାମାତା। ଭୌତିକ ଜଗତରେ ଆମେ ପିତାମାତାଙ୍କର ସ୍ନେହ ଯେଉଁ ରହିଛି, ପିଲା ସନ୍ତାନମାନଙ୍କୁ ଭଲ ପାଆନ୍ତି, ଏ ଭଗବାନଙ୍କ ଭଲ ପାଇବାର ଗୋଟିଏ ଛୋଟିଆ ଉଦାହରଣ। ଭଗବାନଙ୍କ ସହିତ ସମାନ କେହି ହେଇପାରିବେ ନାହିଁ, କିନ୍ତୁ ଗୋଟେ ଛୋଟିଆ ଉଦାହରଣ ପିଲାମାନଙ୍କ ପ୍ରତି କେତେ ସ୍ନେହ ରହିଛି ପିତାମାତାଙ୍କର। ପିଲାମାନେ ସବୁ ପ୍ରକାର କ'ଣ ମଳତ୍ୟାଗ ଇତ୍ୟାଦି ସବୁ କଲେ ମଧ୍ୟ ମା' ତାଙ୍କୁ ସେସବୁ ଦେଖନ୍ତି ନାହିଁ, ଘୃଣା କରନ୍ତି ନାହିଁ, ତାକୁ ସଫା କରିକି ତାକୁ ସ୍ନେହ କରନ୍ତି। ଏଭଳି ଇଏ ହେଉଛି ପିତାମାତାଙ୍କର ସ୍ନେହ। ଏଇଥିରୁ ଆମେ ଜାଣିବା ଭଗବାନ କିଭଳି ଭାବରେ, ଭଗବାନଙ୍କ ସ୍ନେହ ଆମମାନଙ୍କ ପ୍ରତି କିଭଳି ରହିଛି। କହିଛି ଭଗବାନ କହିଲେ ନା, ପିତାମସ ଜଗତୋ ମାତା ଧାତା ପିତାମହ ବେଦ୍ୟମ ପବିତ୍ର ମଙ୍କାର ରୁକ୍ଷାମ ଯଦୁରେବ ଚ। ଭଗବାନ ଏକାଧାରରେ ପିତା, ଏକାଧାରରେ ମାତା, ଏକାଧାରରେ ପିତାମହ, ଏକାଧାରରେ ଧାତା, ସବୁକିଛି ସିଏ ଭଗବାନ। ସବୁ ଜୀବ, ଆମେ ସମସ୍ତେ ଜୀବ ହେଉଛେ ଭଗବାନଙ୍କର ଅଂଶ, କେତେ ସିଏ ଆମକୁ ଭଲ ପାଇବେ ଆମେ ଚିନ୍ତା କରିପାରିବା ନାହିଁ, ଚିନ୍ତା କରିପାରିବାନି। ଭଗବାନ ଭଗବାନ ଦେଖନ୍ତି ନାହିଁ, ଇଏ ମୋତେ ସମସ୍ତଙ୍କର ମଙ୍ଗଳ କେମିତି ହେବ ସେଥିରେ ଭଗବାନ ସବୁ ବ୍ୟବସ୍ଥା କରୁଛନ୍ତି। ଏଭଳି ରହିଛନ୍ତି ଭଗବାନ, ଏଥି ଆମ ପ୍ରତି ଭଲ ପାଉଛନ୍ତି ସେ। ଆମେ ତାକୁ ନ ପଚାରିଲେ ମଧ୍ୟ, ଆମେ ତାକୁ କ'ଣ ଭଜନ ନକଲେ ମଧ୍ୟ, ଯାହା କଲେ ମଧ୍ୟ ଭଗବାନ ଆମକୁ ଛାଡ଼ୁନାହାନ୍ତି। ଜନ୍ମ ଜନ୍ମ ଧରିକି ଅନେକ କାଳରୁ ଆମର ପାଖରେ ରହିଛନ୍ତି, ନିଜର ଅତ୍ୟନ୍ତ ପ୍ରିୟ ହିସାବରେ ରହିଛନ୍ତି, ସମସ୍ତଙ୍କ ହୃଦୟ ଭିତରେ ରହିଛନ୍ତି। ଈଶ୍ୱର ସର୍ବଭୂତାନାଂ ହୃଦୟସ୍ୟ ଅର୍ଜୁନ ତିଷ୍ଠତି, ସମସ୍ତ ଜୀବଙ୍କର ହୃଦୟ ଭିତରେ ରହିଛନ୍ତି, କିଛି ଭଲ ପାଉଛନ୍ତି। ଏଇଥିରୁ ଆମେ ଜାଣିବା ଭଗବାନଙ୍କର। ଯେତେବେଳେ ଉଦ୍ଧବ କହୁଛନ୍ତି ବିଦୁରଙ୍କୁ, ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରୁଛନ୍ତି, ବିଦୁର କହୁଛନ୍ତି ଉଦ୍ଧବ ଏଇ କଥାଟି କହିଥିଲେ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 23 ଶ୍ଳୋକରେ ସେ କହୁଛନ୍ତି ଭଗବାନ କେତେ ଭଲ ପାଆନ୍ତି ତାଙ୍କ ଜୀବମାନଙ୍କୁ, ତାଙ୍କ ଅଂଶ ସେମାନେ। ଓ ବକିଜଂ ସ୍ତନକାଳକୂଟଂ ଜିଘାଶୟାପାୟଦପିୟ ସାଧ୍ୱୀ ଲେଭେ ଗତିଂ ଧାତୃଚିତାଂ ତତୋନ୍ୟଂ କ୍ୱାଙ୍ଗ୍ବା ଦୟାଳୁ ଶରଣଂ ବ୍ରଜେମ। ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଶରଣରେ ଆମେ ଯିବା? ପୁତନା ଯାଇକି ବକି ସ୍ତନରେ କାଳକୁଟ ବିଷ ବଳିକି ଆସିଥିଲେ ଭଗବାନ ହତ୍ୟା କରିବା ପାଇଁ, ଜିଘାଶୟା ବି ଅପି ଅସାଧୁ, ଏତେ ଅସାଧୁ ବ୍ୟକ୍ତି ଥିଲେ ସେ। କିନ୍ତୁ ଭଗବାନ ଯଦିଓ ତାର ପ୍ରାଣ ନାଶ କଲେ, କିନ୍ତୁ ଲେଭେ ଘତିଂ ଧାତୃ ଚିତା, ମାଆଙ୍କର ଯେଉଁ ସ୍ଥାନ ଦେଇଛନ୍ତି ସେହି ସ୍ଥାନ ବା ଧାତ୍ରୀ, ତାଙ୍କର ଦୁଇ ଜଣ ଧାତ୍ରୀ ରହିଛନ୍ତି। ଶ୍ରୀଧର ସ୍ୱାମୀ କହୁଛନ୍ତି ଭଗବାନଙ୍କ ଦୁଇ ଜଣ ଧାତ୍ରୀ ଥିଲେ, ସେ ହେଉଛନ୍ତି ଅମ୍ବିକା ଏବଂ କିଳିମ୍ବା। ତେଣୁ ଏଇ ଧାତ୍ରୀମାନଙ୍କୁ ଯେଉଁ ସ୍ଥାନ ବା ମାଆଙ୍କୁ ଯେଉଁ ସ୍ଥାନ ଦେଇଛନ୍ତି ସେହି ସ୍ଥାନ ପ୍ରଦାନ କଲେ ପୁତନାକୁ। ତେଣୁ ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କ ଶରଣରେ ଆମେ ଯିବା? କଙ୍ଗବା ଦୟାଳୁଙ୍କୁ ଶରଣ ବ୍ରଜେମ, ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି? ଏ ଶ୍ଳୋକଟି ଭଗବାନଙ୍କର କିଭଳି ଭାବେ କୃପା ଏଠି ସୂଚନା ଦେଉଛି। ଯାହାକୁ ଶୁଣିକିରି ସୁଖଦେବ ଗୋସ୍ୱାମୀ ଯେଉଁ ବ୍ରହ୍ମଚିନ୍ତନ କରୁଥିଲେ, ନିଜକୁ ଧିକାର କଲେ, ଆଜି ପର୍ଯ୍ୟନ୍ତ ମୁଁ ଏପର୍ଯ୍ୟନ୍ତ ସବୁ ସମୟ ମୋର ବର୍ବାଦ କରିଦେଲି ବ୍ରହ୍ମଚିନ୍ତନ କରିକି। ଏତେ ସୁନ୍ଦର ଭଗବାନ ରହିଛନ୍ତି, ଯାହାଙ୍କର ଏତେ ସୌନ୍ଦର୍ଯ୍ୟ ରହିଛି, ତାଙ୍କର ଏତେ କୃପା ରହିଛି, ଏସବୁ ରହିଛି, ସେଭଳି ଭଗବାନଙ୍କ ଭଜନ ନ କରିକି, ଚିନ୍ତା ନ କରିକି ମୁଁ ଏଇ ବ୍ରହ୍ମଚିନ୍ତନ କରୁଥିଲି, ଏଇଭଳି ନିଜକୁ ଧିକାର କରିଛନ୍ତି। ଧିଙ୍ଗ୍ ମେ ମତି, ଜଣେ ଆଚାର୍ଯ୍ୟ କହୁଛନ୍ତି, ଏଇଭଳି ଭାବରେ ସୁଖଦେବଙ୍କର ମନରେ ଚିନ୍ତା ଆସିଲା। ତେଣୁ ତାପରେ ସେ ବ୍ରହ୍ମଚିନ୍ତନ ତ୍ୟାଗ କରିକିରି ଛାଡ଼ିକିରି ଯାଇକିରି ପିତାଙ୍କ ପାଖକୁ ଯାଇକିରି ସେଠି ଭାଗବତ ଅଧ୍ୟୟନ କଲେ। ଭାଗବତ ଶାସ୍ତ୍ର ଏଭଳି ଶାସ୍ତ୍ର ରହିଛନ୍ତି। ତେଣୁ ଇଏ କେତେ କୋଟି କୋଟି ପିତାମାତା ଆମର ସେ ଶ୍ରୀମଦ ଭକ୍ତିଶ୍ୱର ରାଧାଗୋବିନ୍ଦ ସ୍ୱାମୀ ମହାରାଜ କହନ୍ତି, ଯେତେ ଆମର ନିଜର ବ୍ୟକ୍ତି ଅଛନ୍ତି, ଯେତେ ପିତାମାତା ସଂସାରରେ ଯେତେ କୋଟି କୋଟି ପିତାମାତା ଅଛନ୍ତି, ତାଙ୍କର ଯଦି ତାଙ୍କ ପୁତ୍ରମାନଙ୍କ ପ୍ରତି ସନ୍ତାନ ପ୍ରତି ଯେଉଁ ସ୍ନେହ ରହିଛି ବା ପ୍ରେମ ରହିଛି, ତାକୁ ଯଦି ଏକାଠି କରାଯିବ, ତା'ର ସେ ଗୋଟେ ଶିଖର ଭଳି ହେବ। ଶିଖର ଭଳି ଭଗବାନଙ୍କ ପ୍ରେମକୁ ହିସାବ କଲେ ବ୍ରହ୍ମାଙ୍କ ପ୍ରେମ ହେଉଛି ସମୁଦ୍ର, ତା ତୁଳନାରେ ଏ ଗୋଟେ ଶିଖର ଭଳି ହେବ। ଗୋଟେ ଠୋପାଟେ ବି ହେବନି, ଆହୁରି ତା'ଠୁ କମ୍, ହଜାର ହଜାର ଠୋପାର ଗୋଟେ ଠୋପାର ହଜାର ହଜାର ଭାଗରୁ ଭାଗେ ଶିଖର। ଏଭଳି ଭାବରେ ଭଗବାନ କେତେ ଭଲ ପାଉଛନ୍ତି, କହୁ ଅନାଦି କାଳରୁ ଆମ ପାଖରେ ରହିଛନ୍ତି ଆମକୁ ଉଦ୍ଧାର କରିବା ପାଇଁ, କିନ୍ତୁ ଆମେ ଶୁଣୁନାହିଁ। ଆମେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ପାଇକିନି ମଧ୍ୟ ଭଗବାନଙ୍କ ଶରଣରେ ଯାଉନାହିଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତେଣୁ ପିତାମାତା ହେଉଛନ୍ତି ବହୁତ ଉନ୍ନତ ସ୍ତରର, ତାଙ୍କର ସନ୍ତାନମାନେ ତାଙ୍କୁ ଭଲ ନ ପାଇଲେ ମଧ୍ୟ ସେ ତ ଜାଣନ୍ତି ନାହିଁ କିଛି, ଆଉ ସେ କ'ଣ ଭଲ ପାଇବେ କ'ଣ ଇଏ କରିବେ, ଛୋଟ ପିଲା ତାଙ୍କ ଜ୍ଞାନ ଆହୁରି ହେଇନାହିଁ। ଏବଂ ବଡ଼ ହେଲେ ମଧ୍ୟ ପିଲାମାନେ ଯଦି ତାଙ୍କ ପିତାମାତାଙ୍କ ପ୍ରତି ନିଷ୍ଠୁର ଆଚରଣ କରନ୍ତି ବା ତାଙ୍କୁ ଘୃଣା କରନ୍ତି ମଧ୍ୟ, ଆମେ ମଝିରେ ଗୋଟେ ଇତିହାସରେ ଶୁଣୁଥିଲେ କେତେ ବର୍ଷ ତଳର ଘଟଣା, ନେପାଳରେ ଯେଉଁ ରାଜା ଥିଲେ ତାଙ୍କ ପୁତ୍ର ତାଙ୍କୁ ଗୁଳି ମାରିଦେଇଥିଲେ, ପିତାମାତାଙ୍କୁ ଗୁଳି ମାରିଦେଇଥିଲେ ଏଭଳି ଘଟଣା ସବୁ ରହିଛି। ପିତାମାତାଙ୍କୁ ତାଙ୍କ ପିଲାମାନେ ସନ୍ତାନମାନେ ଭଲ ନ ପାଇଲେ ମଧ୍ୟ ତଥାପି ତାଙ୍କର ଭଲ ରହିଛି, ଭଲ ପାଇବା ରହିଛି, କିନ୍ତୁ ଅବଶ୍ୟ କେତେବେଳେ ମଧ୍ୟ ସେଇଟା ପରିବର୍ତ୍ତନ ହୋଇଯାଏ, ଯାହା ବି ହେଉ, କିନ୍ତୁ ସାଧାରଣତଃ ଭାବରେ ଦେଖିବାକୁ ଗଲେ ପିତାମାତା ତାଙ୍କ ସନ୍ତାନମାନଙ୍କୁ ବହୁତ ଭଲ ପାଆନ୍ତି, କିନ୍ତୁ ଭଗବାନଙ୍କ ସହିତ କ'ଣ ତୁଳନା କରିବା। କିନ୍ତୁ ଭଗବାନ କହିଲେ ନା ହଁ ତୁ ସଖ୍ୟ ଭଜତୁ ଅପି ଜନ୍ତୁନ୍, ଏ ସଖେ ମୁଁ ସେ କ୍ୟାଟେଗୋରୀ ଭିତରେ ଯାଉନାହିଁ, ମୋତେ ଜଣେ ଭଜନ କଲେ ମଧ୍ୟ ଭଜାମି ଅମିଷାମ ଅନୁବୃତ୍ତି ବୃତ୍ତେ, ସେ ଯେଉଁଭଳି ଭାବରେ ମୋତେ ଭଜନ କରୁଛନ୍ତି ମୁଁ ତାଙ୍କୁ ସେଇଭଳି ଭାବରେ ଭଜନ କରେ ନାହିଁ, ଏଭଳି ଭାବରେ ଭଜନ କରେ ନାହିଁ। ତେଣୁ ସେ କହିଲେ କାହିଁକି କିଭଳି ଭାବରେ ମୁଁ ଭଜନ କରେ, ଯଦି ଗୋପୀମାନେ କହିବେ ତାହେଲେ କିଭଳି ଭାବରେ ଆପଣ ଭଜନ କରନ୍ତି, ନା ଯଥା ଅଧନୋ ଲୋବ୍ଧ ଧନେ ବି ନଷ୍ଟେ, ଯଥା ଅଧନୋ ଲୋବ୍ଧ ଧନେ ବି ନଷ୍ଟେ। ଅଧନୁ କହିଲେ ଜଣେ ଦରିଦ୍ର ବ୍ୟକ୍ତି, ହଁ ସେ ପଇସା ପାଉନାହିଁ, ବହୁତ କଷ୍ଟରେ ରହୁଛି, ଧନ ନାହିଁ ତା'ର, ବହୁତ କଷ୍ଟରେ ରହୁଛି ସେ, ତାକୁ ଯଦି ବହୁତ ଧନ ମିଳିଗଲା, କୋଟିପତି ହେଇଗଲା, କୋନ ବନେଗା କରୋଡ଼ପତି କୋଟିପତି ହେଇଗଲା, କିନ୍ତୁ ତାପରେ ସେଟା ପୁଣି ବିନଷ୍ଟ ହେଇଗଲା, ସେ ଧନ ବିନଷ୍ଟ ହେଇଗଲା, ତାହେଲେ କ'ଣ ହେବ ତା'ର ଅବସ୍ଥା। ତତ୍ ଚିନ୍ତୟାନ୍ ଅନ୍ୟ ନିବୃତ୍ତ ନ ଭେଦ, ସେ ସେଇ ବିଷୟରେ ଖାଲି ଚିନ୍ତା କରୁଛି ମୋ ଧନ କୁଆଡ଼େ ଗଲା, ମୋ ଧନ କୁଆଡ଼େ ଗଲା, ଏଇଭଳି ଭାବେ ଆଉ କିଛି ସେ ଚିନ୍ତା କରିପାରିବ ନାହିଁ। ତେଣୁ ଭଗବାନ କହିବାର ଉଦ୍ଦେଶ୍ୟ ହେଉଛି, ଗୋପୀମାନଙ୍କ ପାଖରେ ଭଗବାନ ଯେତେବେଳେ ଥିଲେ ଏ ଲବ୍ଧ ଧନ ପ୍ରାପ୍ତ ହୋଇଥିଲେ, ଆମେ ସବୁ ଦରିଦ୍ର ବର୍ଣ୍ଣନା କରାଯାଇଛି, ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, କୃଷ୍ଣ ପ୍ରେମ ବିନା ଦରିଦ୍ର ଜୀବନ, ଦାସ କରି ବେତନ ମରେ ଦେହ ପ୍ରେମ ଧନ। ଭଗବାନଙ୍କୁ ଯେଉଁମାନେ ପ୍ରାପ୍ତ ହେଉନାହାନ୍ତି ବା ଭଗବତ ପ୍ରେମ ପାଉନାହାନ୍ତି ସେମାନେ ପ୍ରକୃତରେ ଦରିଦ୍ର ବ୍ୟକ୍ତି, ଯେତେ ବଡ଼ ବିରଳା ଇତ୍ୟାଦି ସବୁ ଯେତେ କୋଟି କୋଟି ଧନ କୋଟି କୋଟି ପତି ହେଲେ ମଧ୍ୟ କିନ୍ତୁ ସେମାନେ ସବୁ ଦରିଦ୍ର, ଇଏ ଧନଟା କ'ଣ? ପ୍ରକୃତ ଧନ ହେଉଛି କୃଷ୍ଣ ପ୍ରେମ, ପଞ୍ଚପୁରୁଷାର୍ଥ, ଏଇଟା ହେଉଛି ପ୍ରକୃତ ପ୍ରେମ, ପ୍ରକୃତ ଧନ ହେଉଛି ଏଇଟା। ଆମର ମନୁଷ୍ୟ ଜୀବନର ଲକ୍ଷ୍ୟ ହେଉଛି ଏଇ କୃଷ୍ଣ ପ୍ରେମ ରୂପକ ଧନ ପ୍ରାପ୍ତ ହେବା, ଭୌତିକ ଧନରେ ସେ ଆମକୁ ଏ ଭୌତିକ ଜଗତରୁ ଉଦ୍ଧାର କରିପାରିବେ ନାହିଁ। ତେଣୁ ଏଇଭଳି ଭାବରେ ଗୋପୀମାନେ ଭଗବାନଙ୍କୁ ଏଭଳି ଭଲ ପାଉଥିଲେ, ତେଣୁ ଭଗବାନ ସେ ପ୍ରାପ୍ତ ହୋଇଯାଇଥିଲେ, ରାସ ନୃତ୍ୟ କରୁଥିଲେ, ତେଣୁ ଯେତେବେଳେ ଭଗବାନ ସେଠୁ ଅନ୍ତର୍ଧ୍ୟାନ ହୋଇଗଲେ ତାଙ୍କର ଅବସ୍ଥା ସେଇଭଳି ଭାବରେ ହୋଇଥିଲା। ତେଣୁ ଭଗବାନ ଏ କଥା କହିକିରି ତାଙ୍କୁ କହୁଛନ୍ତି ଭଗବତ ଗୀତାରେ, ଭଗବାନ ଯେଉଁ କହିଲେ ଯେ ଯଥା ମାଙ୍କ ପ୍ରପଦ୍ୟନ୍ତେ ତାଙ୍କ ତଥୈବ ଭଜାମ୍ୟହମ୍ ମମ ବର୍ତ୍ତମାନ ବର୍ତ୍ତନ୍ତେ ମନୁଷ୍ୟ ପାର୍ଥ ସର୍ବସ୍ୱ, ଚତୁର୍ଥ ଅଧ୍ୟାୟରେ ଭଗବତ ଗୀତାରେ ଭଗବାନ କହିଲେ, ଯିଏ ଯେଉଁଭଳି ଭାବରେ ମୋର ଶରଣରେ ଯିବେ ମୁଁ ତାକୁ ସେହିଭଳି ଭାବେ ପୁରସ୍କୃତ କରିବି। କିନ୍ତୁ ଏଇ ଯେଉଁ ପ୍ରତିଜ୍ଞା କରିଥିଲେ ଭଗବାନ, ଏଇଟା ରକ୍ଷା କରିପାରିଲେ ନାହିଁ, ରକ୍ଷା କରିପାରିଲେ ନାହିଁ, ଗୋପୀମାନଙ୍କ ପାଖରେ ହାରିଗଲେ ସେ ଭଗବାନ। ସେଇଥିପାଇଁ ସେ କହିଲେ, ଦଶମ ସ୍କନ୍ଧ ବତିଶ ଅଧ୍ୟାୟ ବାଇଶ ଶ୍ଳୋକରେ କହୁଛନ୍ତି, ନ ପାରୟଂ ନିରବଧ୍ୟ ସଂଯୁଜାଂ ସ୍ୱସାଧୁ କୃତ୍ୟଂ ବିବୁଧାଦୃଶା ବିଭ ଯାମା ଭଜନ ଦୁର୍ଜରଗେହ ଶୃଙ୍ଖଳା ସମୃଶ୍ୟ ତଦ୍ଭ ପ୍ରତିଜାଦୁ ସାଧୁନା। ଭଗବାନ କହିଲେ, ମୁଁ ତୁମ ପାଖରେ ଋଣୀ ରହିଗଲି, କହିଲେ ନ ପାର ଏହଂ ନିରବଧ, ତୁମେ ମୋ ସହିତ ଯେଉଁଭଳି ଭାବରେ ନିରବଧ ଭାବରେ ସମ୍ପୂର୍ଣ୍ଣ ଭାବରେ ମୋ ସହିତ ମୋ ପ୍ରତି କ'ଣ ତୁମେ ଶରଣାପନ୍ନ ହୋଇଯାଇଛ, ମୋର ଶରଣରେ ଯାଇଛ, ଯୁକ୍ତ ହୋଇଯାଇଛ ମୋ ସହିତ, ସେହିଭଳି ଭାବରେ ସ୍ୱସାଧୁ କୃତଙ୍କ ବିବୁଧା ଯୁସାବିବ, ତୁମେ ଏଇ ଯେଉଁ ସାଧୁ କାର୍ଯ୍ୟ କରିଛ ଆହାର ପ୍ରତିବଦଳରେ ମୋର ବିବୁଧା ଉସାବିବ। ବିବୁଧା କହିଲେ ଦେବତାମାନଙ୍କର ଆୟୁଷ, ଦେବତାମାନଙ୍କର ଆୟୁଷ ବହୁତ, ସେଥିପାଇଁ ଦେବତାମାନଙ୍କର ଗୋଟେ ନାଁ ହେଉଛି ଅମରା, ଅମରା ବୋଲି କୁହାଯାଉଛି। କ'ଣ ଦେବତାମାନଙ୍କ ନାଁ ମନେ ଅଛି ତୋର? କୃଷ୍ଣପ୍ରିୟା, ପଢ଼ିଛୁ? ଅମରା, ନିର୍ଜରା, ଦେବା, ତ୍ରିଦଶା, ବିବୁଧା, ସୁରା, ଏସବୁ ପଢ଼ୁଛ ନା ନାହିଁ? ପଢ଼ିନୁ ଅମରକୋଶ? ପଢ଼ିନୁ ସଂସ୍କୃତ? ପଢ଼ୁଥିଲୁ ପା। ଦେବତାମାନଙ୍କ ଗୋଟେ ନାଁ ହେଉଛି ଅମରା, ଅମରା କହିଲେ ମୃତ୍ୟୁବରଣ କରିବେ ନାହିଁ। କାହିଁକି କୁହାଯାଇଛି ନା ତାଙ୍କର ଆୟୁଷ ଏଭଳି ରହିଛି, ତାଙ୍କର ଗୋଟିଏ ଦିନ ହେଉଛି ଆମ ପୃଥିବୀ ପୃଷ୍ଠ ଗଣନାରେ ଗୋଟିଏ ଛଅ ମାସ, ଏବଂ ଗୋଟିଏ ଦିନ ଆଉ ରାତି ମିଶିଲେ ଏକ ବର୍ଷ, ଏଇଭଳି ତାଙ୍କର ଗୋଟିଏ ଦିନ। ଏଇଭଳି ଭାବରେ ସେମାନେ ଦଶ ହଜାର ବର୍ଷ ଧରି ଜୀବନଯାପନ କରନ୍ତି, ଜୀବନ ଧାରଣ କରନ୍ତି, ତେଣୁ ତାଙ୍କୁ ଅମରା ବୋଲି କୁହାଯାଉଛି। ତେଣୁ ଏଠି ଭଗବାନ କହୁଛନ୍ତି, ବିବୁଧା ଆୟୁଷା ବିବ, ସେ ଦେବତାମାନଙ୍କର ଆୟୁଷ ପ୍ରାପ୍ତ ହୋଇକରି ମଧ୍ୟ ମୁଁ ତୁମର ଯେଉଁ ସେବା କରିଛି ମୋ ପ୍ରତି, ତା ମୁଁ ପ୍ରତିବଦଳରେ କିଛି କରିପାରିବି ନାହିଁ। ଯାହା ମା ଭଜନ ଦୁର୍ଜର ଘେହ ଶୃଙ୍ଖଳ ସମୃଶ୍ୟ ତାଦୁଭ ପ୍ରତିଜାତ ସାଧନା, ତୁମେ ମୋର ଭଜନ କରିବା ପାଇଁ ସବୁକିଛି ତ୍ୟାଗ କରିଦେଇଥିଲ, ସର୍ବଧର୍ମାନ ପରିତ୍ୟଜ୍ୟ ସମୃଶ୍ୟ ସବୁ ଛେଦନ କରିଦେଇଥିଲ। କ'ଣ କ'ଣ ଗୃହ ଗୃହ ଶୃଙ୍ଖଳା, ଗୃହର ସବୁ ରହିଛି ନିୟମ ସବୁ ରହିଛି ବା ଧର୍ମ ସବୁ ରହିଛି, ସବୁକିଛି ଦୁର୍ଜର ଏସବୁ ଜଣେ ତ୍ୟାଗ କରିପାରିବ ନାହିଁ, କିନ୍ତୁ ସବୁ ତ୍ୟାଗ କରିଦେଇଥିଲ ତୁମେ, ତେଣୁ ତାହା ବଦଳରେ ମୁଁ ତୁମକୁ କିଛି ଦେଇପାରୁନାହିଁ, କିନ୍ତୁ ତୁମେ ମୋର ଯେଉଁ ସେବା କଲ ତା ବଦଳରେ ଏଇଟା ହିଁ ସେତିକି, ତା'ର ଫଳ ହେଉଛି ସେତିକି। ଭଗବାନଙ୍କ ଯେଉଁ ସେବା କଲେ ଆର ବଦଳରେ କୋଟି କୋଟି କ'ଣ ସ୍ୱର୍ଣ୍ଣମୁଦ୍ରା ଦେଲେ ମଧ୍ୟ କ'ଣ ସମାନ ହୋଇପାରିବ? ଭାଗବତ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ପ୍ରହ୍ଲାଦ ମହାରାଜଙ୍କ କଥା, ଯେତେବେଳେ ଭଗବାନ ନୃସିଂହଦେବ ଆବିର୍ଭାବ ହେଲେ ପ୍ରହ୍ଲାଦ ମହାରାଜ ସ୍ତୁତି କଲେ ଭଗବାନଙ୍କର କ୍ରୋଧ ଶାନ୍ତ ହୋଇଗଲା। କ୍ରୋଧ ଶାନ୍ତ ହୋଇଗଲା ପରେ ପ୍ରହ୍ଲାଦ ମହାରାଜ କହୁଛନ୍ତି, ପୁତ୍ର ବତ୍ସ, ତୁମେ ମୋ ଠାରୁ କିଛି ବର ଗ୍ରହଣ କର। ବାରମ୍ବାର କହିଲେ ମଧ୍ୟ ପ୍ରହ୍ଲାଦ ମହାରାଜ କହୁଛନ୍ତି, ନା ପ୍ରଭୁ, ଯେଉଁମାନେ ତାଙ୍କର ସେବା ବଦଳରେ କିଛି ପ୍ରାପ୍ତ ହେବା ପାଇଁ ଚାହାନ୍ତି ସେମାନେ ଭକ୍ତ ନୁହନ୍ତି, ସେମାନେ କ'ଣ ସବୈ ବଣି, ସେମାନେ ହେଉଛନ୍ତି ବଣିକ, ସେମାନେ ଭକ୍ତ ନୁହନ୍ତି। ଆମେ ସେବା କଲୁ ଏତିକି, ଆ ବଦଳରେ ମୋତେ ଏଇଟା ଦିଅ, ସେଇଟା ବଣିକ ଯେଉଁ ବିଜନେସ୍ ବାଲା, ସେ ଏତିକି ଇଏ କଲେ ଏତିକି ଲାଭ ରଖିବେ, ଏଇଭଳି ଭାବରେ ତାଙ୍କ ଚିନ୍ତା। ତେଣୁ ସିଏ କି ଭକ୍ତ ସିଏ ଏ କଥା କହିଲେ ଭଗବାନ କହୁଛନ୍ତି, ବତ୍ସ ପ୍ରହ୍ଲାଦ ଭଦ୍ରଂ ଭଦ୍ରଂ ତେ ପ୍ରତିତୋ ପ୍ରୀତୋହଂ ତେ ସୁରୋତ୍ତମ ବରଂ ବୃଣିଶ୍ୱ ଅଭିମତଂ କାମ ପୂର୍ବସ୍ମ୍ୟହଂ ନୃଣାମ। ହେ ପୁତ୍ର ପ୍ରହ୍ଲାଦ, ତୁମର ମଙ୍ଗଳ ହଉ, ତୁମର ପ୍ରତି ମୁଁ ଅତ୍ୟନ୍ତ ପ୍ରୀତ ହୋଇଯାଇଛି। ପିତୃ ଅସୁରୋତ୍ତମ, ଅସୁରମାନଙ୍କ ଭିତରେ ଶ୍ରେଷ୍ଠ, ବରଂ ବୃଣିଶ୍ୱ ଅଭିମତଂ, ତୁମର ଯାହା ଚାହୁଁଛ ନିଅ, ମୋତେ ଯାହା ଚାହେଁ ମୁଁ ଦେବି ତୁମକୁ, ବରଂ କାମ ପୂରସ୍ମ୍ୟହଂ ନୁନା, ମୁଁ ମନୁଷ୍ୟମାନଙ୍କର ସମସ୍ତ କାମନାକୁ ପୂରଣ କରେ। ତେଣୁ ସେ ଏଇଭଳି ଭାବରେ ଯେତେବେଳେ କହିଲେ ପ୍ରହ୍ଲାଦ କହୁଛନ୍ତି, ପ୍ରଭୁ ନାନ୍ୟଥା ତେ କ୍ଷୀଳଗୁରୁ ଘଟିତ କରୁଣାତ୍ମନ ଜସ୍ତ ଆଶିଷ ଆଶାସ୍ତେ ନଅସ ଭୃତ୍ୟ ସବେ ବଣି। ପ୍ରଭୁ ଯେଉଁମାନେ ଏହି କ୍ଷୀଳଗୁରୁ, ହେ ପ୍ରଭୁ, ଆପଣ କରୁଣାତ୍ମନ ଜସ୍ତେ ଯିଏ ଯେତେ ଆସେ ସେ ମାଗିଲେ ମଧ୍ୟ ଯେ ଏଇ ମୋର ଦରକାର, ଏଇଟା ସେଇଟା ଦରକାର, ଏଇଟା ଦରକାର, ଏଇଭଳି ଭାବରେ ଯେଉଁମାନେ ଏଇଭଳି ଭାବରେ ଆଶା କରନ୍ତି ସେ ଭୃତ୍ୟ, ସେ ଆପଣଙ୍କର ଭକ୍ତ ନୁହନ୍ତି, ସେ ବିଜନେସ୍ ମ୍ୟାନ୍ ବଣିକ ସେ। ତେଣୁ ତଥାପି ନୃସିଂହଦେବ ଭଗବାନ ପ୍ରହ୍ଲାଦଙ୍କୁ ଆହୁରି ପୁଣି ବିଭିନ୍ନ ପ୍ରକାର ଲୋଭ ଦେଖାଇଲେ, ପୁତ୍ର ମୁଁ ବହୁତ କିଛି ଦେଇପାରିବି ତ କିଛି ନିଅ। ତେଣୁ ପ୍ରହ୍ଲାଦ କହୁଛନ୍ତି, ପ୍ରଭୁ ଯଦି ଦାସ୍ୟାସିମି କାମାନ ବରଂସ୍ତଂ ବରଦର୍ଶବ, ପ୍ରଭୁ ଆପଣ ସମସ୍ତଙ୍କର କାମନା ପୂରଣ କରନ୍ତି, ଆପଣ ବରଦର୍ଶବ, ବରଦାନ ଭିତରେ ଶ୍ରେଷ୍ଠ ଆପଣ। ନା କ'ଣ କହ ପୁତ୍ର, କ'ଣ ନଉଚ ଦରକାର ତୁମର, କ'ଣ ଦରକାର? ତେଣୁ ପ୍ରହ୍ଲାଦ କହୁଛନ୍ତି ଯେ କାମନା ହୃଦି ଅଂଶରୋହଂ ଭବତୁସ୍ତ ପ୍ରଣୟପରମ, ପ୍ରଭୁ ଏଇ ବର ପ୍ରଦାନ କରନ୍ତୁ ମୋର ହୃଦୟ ଭିତରେ କୌଣସି କାମନା ଯାହାଜ ନ ହଉ ବର ପ୍ରାପ୍ତ ହେବା ପାଇଁ, ଏଇଭଳି ଭାବରେ ବର ପ୍ରାର୍ଥନା କଲେ। ତେଣୁ ଏ ଯେଉଁ ରହିଛି, ଭଗବାନ କହୁଛନ୍ତି ତା ବଦଳରେ ତୁମେ ଯେଉଁ ମୋର ସେବା କଲ ଏଇଟା ହିଁ ତୁମର ଫଳ, ଆଉ କିଛି ମୁଁ ଦେଇପାରିବି ନାହିଁ। ତେଣୁ ଭଗବାନ ଋଣୀ ରହିଗଲେ, ନ ପାର ଏହଂ, ମୁଁ ତୁମର ଋଣ ସୁଝିପାରିଲି ନାହିଁ। ଏ ତିନୋଟି ଋଣ ରହିଛି ଭଗବାନଙ୍କ ଉପରେ ରହିଗଲା, ଭଗବାନ କୃଷ୍ଣଙ୍କ ଉପରେ ତିନୋଟି ଋଣ ରହିଗଲା। ସେ ତିନୋଟି ଋଣ ସୁଝିବା ପାଇଁ ଭଗବାନ ଆସିକରି ଚୈତନ୍ୟ ମହାପ୍ରଭୁ ରୂପରେ ଆସିଛନ୍ତି। ଆମେ ଚୈତନ୍ୟ ମହାପ୍ରଭୁଙ୍କ ଲୀଳା ଆରମ୍ଭ କରିବା, ଭଗବାନଙ୍କର ଆସିବା ଆସିବା ସଭା ଆସିଗଲା। ସେ ତିନୋଟି ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି। ତିନ ମାଂଛା ଅଭିଳାଷି ସଚିଗର୍ଭେ ପରକାଶି ସଙ୍ଗେ ଲୟା ପାରିଷଦ ଗଣ, ଏ ତିନୋଟି ଋଣ ଯେଉଁ ରହିଗଲା ଏଇଟାକୁ ପରିଶୋଧ କରିବା ପାଇଁକିରି ଆସିଲେ ଭଗବାନ। ସଚୀ ମାତାଙ୍କ ଗର୍ଭକୁ ଆଶ୍ରୟ କରି ଆସିଲେ, ଏଇଟା ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି। କ'ଣ ସେ ନା ଶ୍ରୀରାଧାୟା ପ୍ରଣୟ ମହିମା କିଦୃଶଂ ବା ନୈବା ସାଧ୍ୟୋ ହେନାଧୂତ ମଧୁରିମା କିଦୃଶଂ ବା ମଧ୍ୟ ସୌଖ୍ୟଂ ଚାଷଂ ମଧୁନୁଭବାତ କିଦୃଶଂ ବ୍ୟତି ଲୋଭାତ ତଦ୍ଭାବାଢ଼୍ୟ ସମଜନୀ ସଚି ଗର୍ଭ ସିନ୍ଧୁ ହରିନ୍ଦୁ। ଏ ତିନୋଟି ଭଗବାନ ପାଇଁ ଋଣ ରହିଯାଇଥିଲା, ଏ ଋଣକୁ ପରିଶୋଧ କଲେ ମହାପ୍ରଭୁ ରୂପରେ ଆସିକରି। ଏ ରାଧାଙ୍କର ପ୍ରଣୟ ମହିମା କିଭଳି ଭାବରେ, ଶ୍ରୀ ରାଧା ପ୍ରଣୟ ମହିମା କିଦୃଶଂ ବା ନୈବା, ଏବଂ ସିଏ ଯେଉଁ ପ୍ରଣୟ କରିକି ବା ପ୍ରେମ କରିକି ଯେଉଁ ସ୍ୱାଦ ପ୍ରାପ୍ତ ହେଉଛନ୍ତି, ରୁଚି ପ୍ରାପ୍ତି ସ୍ୱାଦ ପ୍ରାପ୍ତ ହେଉଛି, ସେଇଟା କିଭଳି ଭାବରେ। ଏବଂ ଶ୍ରୀ ରାଧା ପ୍ରଣୟ ମହିମା କିଦୃଶ୍ମା ନେବେ ସ୍ୱାଦ୍ୟ ଅନାଦୃତ ମଧୁମା କିଦୃଶ୍ମା ମଧ୍ୟ ସୌଖ୍ୟଂ, କି ଆନନ୍ଦ ସେ ପ୍ରାପ୍ତ ହେଉଛନ୍ତି ସୌଖ୍ୟଂ, ସେଇଟା କିଭଳି ଭାବରେ। ଏ ତିନୋଟି ଭଗବାନ ଲୋଭ ଆସିଗଲା, ଏ ତିନି ପ୍ରକାର ତିନୋଟି ଋଣ ରହିଯାଇଥିଲା ଭଗବାନଙ୍କର। ତେଣୁ ଏ ଋଣ ସୁଝିବା ପାଇଁ ଭଗବାନ ଆସିଲେ, ମହାପ୍ରଭୁ ରୂପରେ ଆସିଛନ୍ତି। ଏସବୁ କଥା ମହାପ୍ରଭୁଙ୍କ ଲୀଳାରେ ବର୍ଣ୍ଣନା କରାଯିବ, ପ୍ରତିବର୍ଷ ଆମେ ବର୍ଣ୍ଣନା କରୁଛେ, ଏ ବର୍ଷ ମଧ୍ୟ ଆମେ ବର୍ଣ୍ଣନା କରିବା। ତେଣୁ ଇଏ ଯେଉଁ ରହିଛନ୍ତି ପୁତ୍ର ସ୍ନେହ, ଏଇଭଳି ଭାବରେ ପୁତ୍ର ସ୍ନେହ, ମା କୋଟରା ପୁତ୍ର ସ୍ନେହରେ ଏ ଲଜ୍ଜାକୁ ତ୍ୟାଗ କରିଦେଲେ। ଜଣେ ଲଜ୍ଜା ସ୍ତ୍ରୀ ଲୋକଙ୍କର ଲଜ୍ଜା ହେଉଛି ଭୂଷଣ, ସେମାନେ ତ୍ୟାଗ କରିପାରିବେ ନାହିଁ, ଲଜ୍ଜା ହେଉଛି ତାଙ୍କର ଭୂଷଣ, କିନ୍ତୁ ପୁତ୍ର ସ୍ନେହରେ ସେ ଲଜ୍ଜାକୁ ତ୍ୟାଗ କରିଦେଲେ। ଇଏ ଜଣେ ସାଧାରଣ ନାରୀ ନୁହନ୍ତି, ଏ ଶିବଜୀଙ୍କର ଶକ୍ତି, ଶିବଜୀଙ୍କ ପତ୍ନୀ କେତେ ଉନ୍ନତ ସ୍ତର, ଦେବତାମାନେ ଦେବଲୋକରେ କେହି ଉଲଗ୍ନ ହୁଅନ୍ତି ନାହିଁ, ଦେବଲୋକରେ ବର୍ଣ୍ଣନା କରାଯାଇଛି କେହି ଉଲଗ୍ନ ହୁଅନ୍ତି ନାହିଁ। ଆଜିକାଲି ଆମେ ଦେଖୁଛେ ଭାରତ ପୃଥିବୀରେ ସବୁ ଲୋକମାନଙ୍କର ଏଇଭଳି ଭାବରେ ଉଲଗ୍ନତା ବୃଦ୍ଧି ପାଉଛି, କଳିଯୁଗର ଏଇଭଳି ସବୁ ବିଭିନ୍ନ ଅଧର୍ମ ସବୁ ପ୍ରବେଶ କରୁଛି, କିନ୍ତୁ ଦେବଲୋକରେ କୌଣସି ବ୍ୟକ୍ତି ଉଲଗ୍ନ ରୁହନ୍ତି ନାହିଁ, ସେ ଦେଖାଯାଇଛି, ବର୍ଣ୍ଣନା କରାଯାଇଛି ଏଇଟା। ତେଣୁ ଇଏ ଦେବଲୋକ ଦେବ ଦେବତା ସ୍ତରରେ ଏମାନେ ସବୁ ଶିବଜୀ ଇତ୍ୟାଦି ଏମାନେ କେତେ ଉନ୍ନତ ସ୍ତରର, ଦେବତାମାନଙ୍କୁ ଶ୍ରେଷ୍ଠ, ମହାଦେବ, ସାଧାରଣ ଦେବ ନୁହନ୍ତି, ମହାଦେବ ଇଏ। ତେଣୁ ତାଙ୍କ ପତ୍ନୀଙ୍କର ମଧ୍ୟ କେଉଁ ସ୍ତର ଏଇଟା ଚିନ୍ତା କରିବା ଆମେ, ତଥାପି ସେ ଲଜ୍ଜାକୁ ତ୍ୟାଗ କରିଦେଲେ, ପୁତ୍ର ସ୍ନେହ ପାଇଁ ଲଜ୍ଜାକୁ ତ୍ୟାଗ କରିଦେଲେ। ତେଣୁ ଏଠି କୁହାଯାଉଛି ପୂର୍ବବତ ସ୍ଥେ କୃଷ୍ଣସ୍ୟ, ଭଗବାନ ସେ କୃଷ୍ଣଙ୍କର ସାମ୍ନାରେ ରହିଗଲେ, କୃଷ୍ଣ ସମସ୍ତଙ୍କୁ ଆକର୍ଷଣ କରୁଛନ୍ତି କୃଷ୍ଣ। ତେଣୁ ଇଏ ଯେତେବେଳେ କୋଟରା ଭଗବାନଙ୍କ ସାମ୍ନାରେ ଉପସ୍ଥିତ ହେଉଛନ୍ତି, ତାଙ୍କ ରୂପ ଦେଖିକରି ଇଏ ମଧ୍ୟ ଆକର୍ଷିତ ହେଇଯାଉଛନ୍ତି, କୃଷ୍ଣସ୍ୟ ଭଗବାନ ସମସ୍ତଙ୍କୁ ଆକର୍ଷଣ କରିବେ। ତେଣୁ ବିଶେଷ ଭାବରେ କେଉଁମାନେ ଆକର୍ଷିତ ହୁଅନ୍ତି ନାହିଁ ଭଗବାନ ପ୍ରତି, ନା ଯେଉଁମାନଙ୍କ ହୃଦୟ ଶୁଦ୍ଧ ନୁହଁ, ଯେଉଁମାନଙ୍କ ହୃଦୟରେ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଇତ୍ୟାଦି ସବୁ ରହିଛି, ସେମାନେ ଭଗବାନ ପ୍ରତି ଆକର୍ଷିତ ହୁଅନ୍ତି ନାହିଁ। ଯେମିତି ଲୁହା ଆଉ ଚୁମ୍ବକ, ଲୁହା ଚୁମ୍ବକ ଚୁମ୍ବକ ଲୁହା ଚୁମ୍ବକ ପ୍ରତି ଆକର୍ଷିତ ହୋଇଯାଆନ୍ତି, କିନ୍ତୁ ଯଦି ଲୁହାରେ ଯଦି ରହିବ କଳିଙ୍କି ଥିବ ତାହେଲେ ସେ ଆକର୍ଷିତ ହୋଇପାରିବେ ନାହିଁ। ତେଣୁ ଯେଉଁମାନେ ଯେତେ ଶୁଦ୍ଧ ସେମାନେ ଭଗବାନ ପ୍ରତି ସେତିକି ଆକର୍ଷିତ। କୃଷ୍ଣ ସମୁଦ୍ର ବା କୃଷ୍ଣର ଆଉ ଗୋଟେ ଶବ୍ଦର ଅର୍ଥ ହେଉଛି କ୍ରୁଶ କହିଲେ ଭୂବାହାଚକ ଭୂମି, ଣ କହିଲେ ଆନନ୍ଦବାହାଚକ। ଯେମିତି ଆମେ ଭୂମିରେ ବିଭିନ୍ନ ପ୍ରକାର ଶସ୍ୟ ଇତ୍ୟାଦି ଉତ୍ପନ୍ନ କରୁଛେ, ସେଇଭଳିଆ ଭଗବାନ ହେଉଛନ୍ତି ଏଭଳି ଯାହାଙ୍କ ଠାରୁ ଆନନ୍ଦ ଆସୁଛି, ଆନନ୍ଦ ସେଠୁ ଉତ୍ପନ୍ନ ହେଉଛି। କୃଷ କହିଲେ ଭୂବାହାଚକ, ଣ କହିଲେ ନିବୃତ୍ତିବାହାଚକ, ଚୌରକ୍ଷ କୃଷ୍ଣ ଇତ୍ୟାଦି ଦିଅ, ଏଇ ମିଶିଗଲେ କୃଷ୍ଣ ହେଉଛି। ତେଣୁ ଆନନ୍ଦ ସେ ପ୍ରଦାନ କରୁଛନ୍ତି, ଆନନ୍ଦ ଯେମିତି ସୂର୍ଯ୍ୟ ଠାକୁର ଆଲୋକ ବିକିରଣ ହେଉଛି, ସେଇଭଳିଆ ଭଗବାନ ଠାରୁ ଆନନ୍ଦ ବିକିରଣ ହେଉଛନ୍ତି, ସଚ୍ଚିଦାନନ୍ଦ ଘନ ସିଏ। ତେଣୁ ଏଇଭଳି ଭାବରେ କୋଟରାଙ୍କର ଭଗବାନ ଯଦି ଦର୍ଶନ କରୁଛନ୍ତି ସେତେବେଳେ ତାଙ୍କର ମଧ୍ୟ ସେଇଭଳି ଭାବରେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, କିନ୍ତୁ ପୁତ୍ର ସ୍ନେହରେ ଏ ଲଜ୍ଜାକୁ ତ୍ୟାଗ କରିଦେଲେ, ଲଜ୍ଜାକୁ ତ୍ୟାଗ କରିକିରି ପୂର୍ବବତସ୍ଥେ କୃଷ୍ଣସ୍ୟ ପୁତ୍ର ପ୍ରାଣ ନିରକ୍ଷା, ପୁତ୍ର ପ୍ରାଣକୁ ରକ୍ଷା କରିବା ପାଇଁ ଆଉ ସବୁ ତ୍ୟାଗ କରିଦେଉଛନ୍ତି ସେ ମାଆଙ୍କର ହୃଦୟ ଏଇଭଳି ଭାବରେ ରକ୍ଷା କରିବେ କିଭଳି ଚିନ୍ତା କରୁଛନ୍ତି। ତେଣୁ ଯାହା ହଉ ଏଇଭଳି ଭାବରେ ତ ହେଇଗଲେ ଭଗବାନ କ'ଣ କଲେ ନା, ଏଇଟା ଆସନ୍ତାକାଲି ଆମେ ଆଲୋଚନା କରିବା। ଭଗବାନ ଆଉ ଦେଖିପାରିଲେ ନାହିଁ, ଇଏ ହେଉଛି ଏସବୁ ଶାସ୍ତ୍ରରେ ବିଧି ରହିଛି କିଭଳି ଭାବରେ ଜଣେ ବ୍ୟବହାର କରିବ। ତେଣୁ ସେ କଥା ଭଗବାନ ସେ ଶାସ୍ତ୍ର ପ୍ରଣୟନ କରିଛନ୍ତି, ସେ ଭଗବାନ ସିଏ, ତେଣୁ ସିଏ କିଭଳି ଭାବରେ ଆଚରଣ କଲେ ଆମେ ଶୁଣିବା ଆସନ୍ତାକାଲି, ଆମ ତ କଥା ଚାଲିବ। ତେଣୁ ଭାଗବତ ଏ ଆସନ୍ତାକାଲିର ଶ୍ଳୋକରେ ଆମେ ଆଲୋଚନା କରିବା, ଭଗବାନ ମୁଖକୁ ଫେରି କ'ଣ ମୋଡ଼ିଦେଲେ ଆଉ ଲକ୍ଷ୍ୟ କରିପାରିଲେନି ତାଙ୍କୁ, ତେଣୁ ମୁଖ ଯେତେବେଳେ ଇଏ କରିଦେଲେ କ'ଣ ମୁଖ ବକ୍ର କରିଦେଲେ ବା ଅନେକ ସ୍ଥାନକୁ ଲକ୍ଷ୍ୟ କଲେ, ସେହି ସମୟରେ ଏଇ ସୁଯୋଗ ନେଇକରି ଏ ବାଣାସୁର ପଳାଇଗଲେ, ତାଙ୍କର ପ୍ରାସାଦ ରାଜପ୍ରାସାଦ ପଳାଇଯିବେ, ତାପରେ ଅବଶ୍ୟ ପୁଣି ଏସବୁ ଘଟଣା ସବୁ ବର୍ଣ୍ଣନା କରାଯିବ, ଏସବୁ କଥା ଚାଲିବ। କିନ୍ତୁ ଆଜି ପବିତ୍ର ଭୀଷ୍ମାଷ୍ଟମୀ, ଭୀଷ୍ମଦେବଙ୍କର ଆବିର୍ଭାବ ତିଥି, ଭୀଷ୍ମଦେବ ତାଙ୍କର ନାମ ଥିଲା ଦେବବ୍ରତ, ଦେବବ୍ରତ ନାମ ଥିଲା, ଶାନ୍ତନୁଙ୍କର ପୁତ୍ର ସିଏ, ମହାଭାରତରେ କ'ଣ ଚନ୍ଦ୍ରବଂଶରେ ସିଏ ଆସୁଛନ୍ତି। ଆମର ରହିଛି ଦୁଇଟି ପ୍ରସିଦ୍ଧ ବଂଶ ରହିଛି ଭାଗବତ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଗୋଟେ ସୂର୍ଯ୍ୟ ବଂଶ ଯେଉଁ ବଂଶରେ ଆସୁଛନ୍ତି ଭଗବାନ ରାମଚନ୍ଦ୍ର, ଆଉ ଗୋଟେ ହେଉଛି କୃଷ୍ଣ ବଂଶ ଯେଉଁ ବଂଶରେ ଆସୁଛନ୍ତି ଭଗବାନ କୃଷ୍ଣଚନ୍ଦ୍ର। ଏଇ କୃଷ୍ଣ ବଂଶ ଚନ୍ଦ୍ରବଂଶ କହିଲେ ଏଇ ଯେଉଁ ଚନ୍ଦ୍ରଙ୍କ ଠାରୁ ଆସୁଛି ସେ ବଂଶ, ବ୍ରହ୍ମା ହେଉଛନ୍ତି ପ୍ରଥମ ସୃଷ୍ଟ ଜୀବ, ତାଙ୍କଠୁ ପାଖକୁ ସବୁ ବଂଶ ଆସିଛି। ବ୍ରହ୍ମାଙ୍କର ପୁତ୍ର ହେଉଛନ୍ତି ଅତ୍ରି, ବ୍ରହ୍ମାଙ୍କର ପୁତ୍ର ଏଇ ତୃତୀୟ ସ୍କନ୍ଧ 12 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏମାନେ ସୂର୍ଯ୍ୟବଂଶ ଚନ୍ଦ୍ରବଂଶ ଏମାନେ ସବୁ ସେଇ ତାଙ୍କର ପୁତ୍ରମାନଙ୍କଠୁ ଆସୁଛନ୍ତି। ବିବସ୍ୱାନ ହେଉଛନ୍ତି ସୂର୍ଯ୍ୟଦେବ, ବିବସ୍ୱାନ ଇଏ ହେଉଛି ସୂର୍ଯ୍ୟବଂଶ, ସୂର୍ଯ୍ୟବଂଶରେ ଭଗବାନ ରାମଚନ୍ଦ୍ର ଆସୁଛନ୍ତି, ସେ ବ୍ରହ୍ମାଙ୍କଠାରୁ ପ୍ରଥମେ ସବୁ ଜାତ ହେଇଛନ୍ତି ସମସ୍ତେ। ବିବସ୍ୱାନ ଇଏ ପ୍ରଥମେ କିଏ ଜାତ ହେଇଥିଲେ ନା ମରିଚି, ଅତ୍ରି ମରିଚି ଅଙ୍ଗିରସ ପୁଲସ୍ଥ ପୁଲହ କ୍ରତୁ ଭୃଗୁ ବଶିଷ୍ଠ ଦକ୍ଷ ନାରଦ ଶୈବାତ୍ର ଦଶମ। ତେଣୁ ଅତ୍ରିଙ୍କର ପୁତ୍ର ହେଉଛନ୍ତି ବୁଦ୍ଧ, ଏଇ ସୋମ, ଏଇ ଯେଉଁ ଚନ୍ଦ୍ର, ଅତ୍ରିଙ୍କର ତିନି ପୁତ୍ର ପ୍ରସିଦ୍ଧ ପୁତ୍ର ରହିଛନ୍ତି, ଅନୁସୂୟା ତାଙ୍କର ପତ୍ନୀ ହେଉଛନ୍ତି ଅନୁସୂୟା, ତିନି ଜଣ ପୁତ୍ର, ଏସବୁ କଥା ଆମେ କହିବା ନାହିଁ ଏତେ। ଏଇ ଯେଉଁ ରହିଛି ଅତ୍ରି ସେଇଭଳିଆ ମରିଚି, ମରିଚିଙ୍କ ଠାରୁ ପୁତ୍ର ହେଉଛନ୍ତି କଶ୍ୟପ, କଶ୍ୟପଙ୍କର ଠାରୁ ଆସୁଛନ୍ତି ବିବସ୍ୱାନ ବା ସୂର୍ଯ୍ୟଦେବ ଆସୁଛନ୍ତି, ତେଣୁ ସେ ଗୋଟେ ସୂର୍ଯ୍ୟବଂଶ। ସେଇଭଳି ଭାବରେ ଏ ଯେଉଁ ରହିଛନ୍ତି ସୋମ, ଅତ୍ରିଙ୍କ ଠାରୁ ଆଉ ଜଣେ ପୁତ୍ର ହେଉଛନ୍ତି, ଅତ୍ରିଙ୍କର ପୁତ୍ର ହେଉଛନ୍ତି ସୋମ, ତିନି ଜଣ ପୁତ୍ର ଥିଲେ ତାଙ୍କ, ଯେଉଁ ସୋମ ଜଣେ ବା ଚନ୍ଦ୍ରଦେବ ସୋମ, ସେଠୁ ଯେଉଁ ପୁତ୍ର ତାଙ୍କର ପରମ୍ପରା ହେଉଛନ୍ତି ଚନ୍ଦ୍ରବଂଶ ପରମ୍ପରା। ଏଇ ଚନ୍ଦ୍ରବଂଶରେ ଆସୁଛନ୍ତି ଭୀଷ୍ମଦେବ ଆସୁଛନ୍ତି, ଏ ଶାନ୍ତନୁ ଆସିଛନ୍ତି ଜଣେ ରାଜା, ଶାନ୍ତନୁ ଏତେ ଉନ୍ନତ ସ୍ଥିତିରେ ଥିଲେ ରାଜା, ଯେଉଁଥିପାଇଁକି କ'ଣ ଶାନ୍ତନୁ କହିଲେ ଯେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରି, ଯେଉଁ କୁହାଯାଇଛି ତାଙ୍କର ଏତେ ଶକ୍ତି ଥିଲା, ଜଣେ ଯଦି ବହୁତ ଦୁଃଖରେ ଅଛନ୍ତି ତାକୁ ସ୍ପର୍ଶ କରିଦେଲେ ସେ ଆନନ୍ଦ ପ୍ରାପ୍ତ ହୋଇଯିବେ, ତାଙ୍କ ରୋଗ ଭଲ ହୋଇଯିବ, ଏସବୁ କଥା ରହିଛି ଶାନ୍ତନୁ। ଏତେ ତାଙ୍କର ଉନ୍ନତ ସବୁ ଗୁଣ ସବୁ ରହିଛି, ସେଇ ତାଙ୍କର ଭୀଷ୍ମଦେବ ଯେଉଁ ପୁତ୍ର ହେଲେ ସିଏ ହେଉଛନ୍ତି ଗଙ୍ଗାଦେବୀଙ୍କ ପୁତ୍ର। ଶାନ୍ତନୁ ବିବାହ କରିଥିଲେ ଗଙ୍ଗାଦେବୀଙ୍କୁ, ଗଙ୍ଗାଦେବୀଙ୍କୁ ବିବାହ କଲେ ଶାନ୍ତନୁ। ତେଣୁ ଶାନ୍ତନୁଙ୍କର ଅବସ୍ଥା କେତେ ଉନ୍ନତ ସ୍ତରରେ ଚିନ୍ତା ଚିନ୍ତା ତାହା ପୂର୍ବରୁ ମଧ୍ୟ ଇତିହାସ ରହିଛି, ଏସବୁ ବର୍ଣ୍ଣନା କରାଯାଇଛି। ଏଇ ଯେଉଁ ଗଙ୍ଗାଦେବୀ ତାଙ୍କୁ ବିବାହ କରିଥିଲେ, ଗଙ୍ଗାଦେବୀ ବିବାହ କରିଥିଲେ ଗୋଟେ ସର୍ତ୍ତରେ, ଏମିତି ଥରେ କହିଥିଲେ ଯେ ସେ ଯାହା କରିବେ ତାଙ୍କ ସ୍ୱାମୀ ସେଇଟାକୁ ଅବଜେକ୍ସନ୍ କରିବେ ନାହିଁ। ତେଣୁ ସେଥିରେ ଶାନ୍ତନୁ ରାଜି ହୋଇଥିଲେ। ତେଣୁ ସିଏ ତାଙ୍କର ଯେଉଁ ପୁତ୍ର ସବୁ ସୃଷ୍ଟି ଜାତ ହେଉଥିଲା ଗୋଟି ପରେ ଗୋଟିଏକୁ ସେ ଭସେଇ ଦେଉଥିଲେ ଗଙ୍ଗା ନଦୀରେ। ଏମାନେ ସବୁ ଅଭିଶପ୍ତ ସବୁ ହୋଇଥିଲେ, ସେ ଉଦ୍ଧାର ପାଉଥିଲେ। ଏମାନେ ଅଷ୍ଟବସୁ, ସାତ ପୁତ୍ରଙ୍କୁ ଯେତେବେଳେ ଏଇଭଳି ଭାବରେ ଭସେଇ ଦେଲେ ନଦୀରେ, ଅଷ୍ଟମ ପୁତ୍ର ଏଇ ଜାତ ହୋଇଥିଲେ ଦେବବ୍ରତ, ତାଙ୍କୁ ଯେତେବେଳେ ଭସେଇବା ପାଇଁ ବସୁଥିଲେ ସେହି ସମୟରେ ଶାନ୍ତନୁ ମନା କଲେ, ନା ସବୁ ସନ୍ତାନମାନଙ୍କୁ ଭସେଇ ଦେଇଛ, ୟାକୁ ମୁଁ ଆଲାଉ କରିବି ନାହିଁ। ଜି ଶ୍ରୀ ସୀତାରାମ ରକମ ହନୁମାନ ଯୁ କି। ତେଣୁ ଗଙ୍ଗାଦେବୀ ତାଙ୍କୁ ଦେଇକି ପଳାଇଗଲେ। ତେଣୁ ଇଏ ଦେବବ୍ରତ ଏଇଭଳି ଭାବରେ ତାଙ୍କର ମଧ୍ୟ ବହୁତ ଗୁଣ ଥିଲା ସବୁ ବର୍ଣ୍ଣନା କରାଯାଇଛି। ତେଣୁ କାହିଁକି ତାଙ୍କ ନାମ ଭୀଷ୍ମ ହେଲା, ତେଣୁ ଭୀଷ୍ମ କାହିଁକି ହେଲା ନା, ତାଙ୍କର ପିତା ଶାନ୍ତନୁ ଗଙ୍ଗାଦେବୀ ଚାଲିଗଲା ପରେ ତାଙ୍କର ଆଉ କେହି ପତ୍ନୀ ନଥିଲେ, କିନ୍ତୁ ଗୋଟେ ଥର ସେ ଯେଉଁ ରହିଛନ୍ତି ଆମର ସତ୍ୟବତୀ, ସତ୍ୟବତୀ ହେଉଛନ୍ତି ଇଏ ଗୋଟେ ମତ୍ସ୍ୟକନ୍ୟା, ମତ୍ସ୍ୟକନ୍ୟା ଉପରିଚର ବସୁଙ୍କର କନ୍ୟା ସେ ଥିଲେ। ମତ୍ସ୍ୟଗନ୍ଧ ତାଙ୍କ ଶରୀରରୁ ମତ୍ସ୍ୟଗନ୍ଧ ବାହାରୁଥିଲା, କିନ୍ତୁ ପରାଶରଙ୍କ ସଙ୍ଗ ଲାଭ କରିଥିଲେ। ପରାଶର ମୁନି ଥରେ ଗୋଟେ ଥର ନୌକାରେ ତାଙ୍କର ସଙ୍ଗ କରିଥିଲେ, ଦେଖିକି ତାଙ୍କର ପ୍ରତି ଆକର୍ଷିତ ହୋଇଯାଇଥିଲେ, କାରଣ ଇଏ ଭଗବାନ ଆସିବେ, ବ୍ୟାସଦେବ ଆସିବେ, ସେଇଥିପାଇଁ ଇଏ ପରାଶର ତାଙ୍କ ସଙ୍ଗ କରିକିରି ଏ ବ୍ୟାସଦେବଙ୍କୁ ଯାତ କରାଇଥିଲେ। ପରାଶରଙ୍କ ପୁତ୍ର ହେଉଛନ୍ତି ବ୍ୟାସଦେବ, ଯିଏକି ଭଗବାନଙ୍କ ଜଣେ ଅବତାର, ଭଗବାନଙ୍କ ମା ସିଏ ଏଇ ଯେଉଁ ରହିଛନ୍ତି ସତ୍ୟବତୀ। କିନ୍ତୁ ଯାହା ହଉ, ସେ ଯଦିଓ ତାଙ୍କ ସହିତ ସଙ୍ଗ କରିଥିଲେ କିନ୍ତୁ ସେ ବିବାହ କରିନଥିଲେ। ତେଣୁ ଶାନ୍ତନୁ ତାଙ୍କୁ ଦେଖିକି ତାଙ୍କ ପ୍ରତି ଆକର୍ଷିତ, ତାଙ୍କ ପ୍ରତି ଆକର୍ଷିତ ହୋଇଯାଇଥିଲେ। ତାପରେ ସେ ତାଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ, କିନ୍ତୁ ତାଙ୍କ ପିତା କହୁଥିଲେ ମୁଁ ଗୋଟେ କଣ୍ଡିସନରେ ମୋର କନ୍ୟାକୁ ପ୍ରଦାନ କରିବି ଯେ ମୋର କନ୍ୟାର ଯେ ପୁତ୍ର ଯାହା ହେବେ ସେ ରାଜା ହେବେ। କିନ୍ତୁ ଶାନ୍ତନୁ ସେଥିରେ ରାଜି ହେଉନଥିଲେ, କାରଣ ଶାନ୍ତନୁଙ୍କ ପୁତ୍ର ରହିଛନ୍ତି, ଭୀଷ୍ମଦେବ ରହିଛନ୍ତି। ଭୀଷ୍ମଦେବ ତାଙ୍କର ସେତେବେଳେ ନାମ ହୋଇନଥିଲା ଭୀଷ୍ମ, ସେତେବେଳେ ନାମ ହୋଇଥିଲା କ'ଣ ଦେବବ୍ରତ। ତେଣୁ ସେ ରାଜି ହେଲେ ନାହିଁ ସେଥିରେ, କିନ୍ତୁ ତାଙ୍କ ମନ ଦୁଃଖ ହେଉଥିଲା। କିନ୍ତୁ ଦେବବ୍ରତ ସେ ଜାଣିଲେ ପିତାଙ୍କର ମନ ଦୁଃଖ କ'ଣ ପାଇଁ ହେଉଛି, ତେଣୁ ସେ ଯାଇକରି ସେ କନ୍ୟାଙ୍କର ପିତାଙ୍କୁ ଯାଇ କହିଲେ ଆପଣ କାହିଁକି ମୋର ପିତାଙ୍କୁ ଆପଣଙ୍କ କନ୍ୟାକୁ ଦେଉନାହାନ୍ତି, ପ୍ରଦାନ କରୁନାହାନ୍ତି, ନା ଏଇଟା ହେଉଛି ମୋର କଣ୍ଡିସନ ରହିଛି, ତାଙ୍କର କନ୍ୟା ତାଙ୍କର ଯିଏ ସନ୍ତାନ ଯାହା ହେବେ ସେ ରାଜା ହେବେ। ସେ କହିଲେ ଭୀଷ୍ମଦେବ ଦେବବ୍ରତ କହିଲେ ମୁଁ ପ୍ରତିଜ୍ଞା କରୁଛି ମୁଁ ରାଜ୍ୟକୁ ଗ୍ରହଣ କରିବି ନାହିଁ, ନା ତୁମେ ରାଜ୍ୟ ଗ୍ରହଣ ନକଲେ କ'ଣ ହେବ, ତୁମର ଯେଉଁ ପୁତ୍ର ଯାତ ହେବେ ସେମାନେ ଦାବି କରିବେ ଭବିଷ୍ୟତରେ। ତେଣୁ ସେ ପ୍ରତିଜ୍ଞା କଲେ, ଏଭଳି ଭୀଷ୍ମ ପ୍ରତିଜ୍ଞା କଲେ, ଗୋଟେ ଦରକାର ସେ ବିବାହ କରିବେ ନାହିଁ ପ୍ରତିଜ୍ଞା କଲେ। ତେଣୁ ତାଙ୍କର ପିତା ସେ ବିବାହ କଲେ, ଏସବୁ କଥା ହେଲା, ପିତା ତାଙ୍କ ଉପରେ ବହୁତ ସନ୍ତୁଷ୍ଟ ହୋଇଗଲେ, ବହୁତ ଖୁସି ହୋଇଗଲେ। ତେଣୁ ସେ ତାଙ୍କୁ ବର ପ୍ରଦାନ କରିଥିଲେ ଯେ ତୁମେ ଇଚ୍ଛା ମୃତ୍ୟୁବର ତାଙ୍କୁ ପ୍ରଦାନ କଲେ, ସିଏ ଯେତେବେଳେ ସେ ଚାହିଁବେ ମୃତ୍ୟୁବରଣ କରିବେ, ନ ଚାହିଁଲେ ମୃତ୍ୟୁବରଣ କରିବେ ନାହିଁ। ଅର୍ଜୁନ ତାଙ୍କୁ ଶଯ୍ୟାରେ ଶରଶଯ୍ୟାରେ ଶୁଆଇ ଦେଇଥିଲେ, କିନ୍ତୁ ତଥାପି ସେ ମୃତ୍ୟୁବରଣ କରୁନଥିଲେ। ତାପରେ ସେ ସବୁ ଯୁଧିଷ୍ଠିର ମହାରାଜଙ୍କୁ ସବୁ ଧର୍ମ ଉପଦେଶ ଦେଇଛନ୍ତି, ମହାଭାରତରେ ଅନୁଶାସନ ପର୍ବ ଶାନ୍ତି ପର୍ବରେ ଏସବୁ ବର୍ଣ୍ଣନା କରାଯାଇଛି କେତେ ଉପଦେଶ। ଯୁଧିଷ୍ଠିର ମହାରାଜଙ୍କର ମହାଭାରତ ଯୁଦ୍ଧ ପରେ ଶୋକ ଦୂର ହେଲା ନାହିଁ, କ୍ରନ୍ଦନ କରିବା ପାଇଁ ବସିଲେ, ଭଗବାନ ଯେତେ ଜ୍ଞାନ ଦେଲେ ମଧ୍ୟ ତାଙ୍କର ଶୋକ ଦୂର ହେଲା ନାହିଁ। ତେଣୁ ଭଗବାନ ତାଙ୍କୁ ଆଣିକି ଆସିଲେ ଭୀଷ୍ମଦେବଙ୍କ ପାଖକୁ ସରସଜ୍ୟାରେ ଥିଲାବେଳେ, ସେଇଠି ଭଗବାନଙ୍କୁ ଏ ଯୁଧିଷ୍ଠିର ମହାରାଜ ଏ ଧର୍ମ ବିଷୟରେ ସବୁ ଶିକ୍ଷା ଦେଇଛନ୍ତି, ଦାନ ଧର୍ମ କ'ଣ ଭଗବତ ଧର୍ମ ସ୍ତ୍ରୀ ଧର୍ମ ବିଭିନ୍ନ ପ୍ରକାର ଧର୍ମ ବିଷୟରେ କହୁଛନ୍ତି, ସଂଖ୍ୟା କ'ଣ ସମାସ ବ୍ୟାସ ତ କେଉଁଟା ସଂକ୍ଷେପରେ କେଉଁଟା ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି, ମହାଭାରତରେ ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏହିସବୁ ଧର୍ମ ଉପଦେଶ ପ୍ରାପ୍ତ ହୋଇକରି ଯୁଧିଷ୍ଠିର ମହାରାଜଙ୍କର ଶୋକ ଦୂର ହେଲା, ଏସବୁ କଥା ରହିଛି। ତେଣୁ ଭୀଷ୍ମଦେବ ଜଣେ ମହାଜନ, ଏଇଭଳି ଘଟଣାଚକ୍ରରେ କ'ଣ ହେଲା, ଯେଉଁ ଶାନ୍ତନୁଙ୍କର ଦୁଇ ପୁତ୍ର ଯାତ ହୋଇଥିଲେ ସିଏ ହେଉଛନ୍ତି କିଏ କିଏ ନା, ଜଣେ ହେଉଛନ୍ତି ବିଚିତ୍ର ବୀର୍ଯ୍ୟ ଆଉ ଜଣେ ହେଉଛନ୍ତି ତାଙ୍କ ନାଁ ରହିଛି, ଗୋଟେ ଗନ୍ଧର୍ବ ନାମ ଥିଲା, ଯାଇଥିଲେ ସେ ସନ୍ତାନ ମୃତ୍ୟୁବରଣ କରିଗଲେ, କେବଳ ବିଚିତ୍ର ବୀର୍ଯ୍ୟ ରହିଲେ। ଆଉ ବିଚିତ୍ର ବୀର୍ଯ୍ୟଙ୍କର କୌଣସି ବିଚିତ୍ର ବୀର୍ଯ୍ୟ ବିବାହ କରିବା ପାଇଁ ଭୀଷ୍ମଦେବ ଯାଇଥିଲେ କାଶୀ ରାଜ୍ୟକୁ, ଯାଇକି ତାଙ୍କ ସ୍ୱୟମ୍ବର ହେଉଥିଲା। ତାଙ୍କର ତିନି କନ୍ୟା ଥିଲେ, ଅମ୍ବା, ଅମ୍ବିକା, ଅମ୍ବାଳିକା। ତିନି କନ୍ୟାକୁ ଆଣିକି ଆସିଲେ, ତିନି କନ୍ୟାକୁ ଆଣିକି ଆସିଲେ ତାଙ୍କର ଏଇ ଭାଇଙ୍କୁ ଦେବେ ବିବାହ କରିବା ପାଇଁ। ବିଚିତ୍ର ବୀର୍ଯ୍ୟ ତାଙ୍କ ଭାଇ ହେବେ ଦେଲେ, କିନ୍ତୁ ଅମ୍ବା କହିଲେ ଯେ ମୁଁ ଜଣକୁ ଭଲ ପାଉଛି, ମୁଁ ତାଙ୍କୁ ବିବାହ କରିବି ନାହିଁ। ଭୀଷ୍ମଦେବ କହିଲା ଠିକ୍ ଅଛି, ତୁମେ ଯାହା ଯାହାକୁ ଭଲ ପାଉଛ ତାକୁ ଭଲ ବିବାହ କରାଯାଇକିରି। ତେଣୁ ଅମ୍ବିକା ଏବଂ ଅମ୍ବାଳିକାଙ୍କୁ ବିବାହ କରିଥିଲେ ବିଚିତ୍ର ବୀର୍ଯ୍ୟ। ଏଇସବୁ ମହାଭାରତ ଏସବୁ ଚାଲିଛି, ଏସବୁ ପ୍ରସଙ୍ଗ ଚାଲିଛି। ତେଣୁ ଅମ୍ବା ଯେଉଁ ଗଲେ, ଯାହାକୁ ଭଲ ପାଉଥିଲେ ତାଙ୍କ ପାଖକୁ ଗଲାବେଳକୁ, ସେ କହିଲେ ନା ତୁମକୁ ଜଣେ ଅନ୍ୟ ପୁରୁଷ ଜଣେ ସ୍ପର୍ଶ କରିଦେଇଛନ୍ତି, ତେଣୁ ମୁଁ ତୁମକୁ ବିବାହ କରିବି ନାହିଁ। କହିଲେ ସେ ପୁଣି ଫେରିକି ଆସିଲେ, ଭୀଷ୍ମଙ୍କୁ କହିଲେ ଆପଣ ମୋତେ ବିବାହ କରନ୍ତୁ। ତେଣୁ ଭୀଷ୍ମ କହିଲେ ନା ମୁଁ ପ୍ରତିଜ୍ଞା କରିଛି ବିବାହ କରିବି ନାହିଁ। ତେଣୁ ଅମ୍ବା ଗଲେ ଭୀଷ୍ମଦେବଙ୍କର ଗୁରୁ ଯେଉଁ ରହିଛନ୍ତି ପରଶୁରାମ, ପରଶୁରାମ ପାଖକୁ ଗଲେ, ପରଶୁରାମ କହିଲେ ଭୀଷ୍ମଦେବଙ୍କୁ କହିଲେ ମୁଁ ତୁମକୁ ନିର୍ଦ୍ଦେଶ ଦେବୁ ତୁମେ ବିବାହ କର। ସେ କହିଲେ ନା ମୁଁ ଗ୍ରହଣ କରିବି ନାହିଁ। ତେଣୁ ପରଶୁରାମ କହିଲେ ଯଦି ମୋ କଥା ଗ୍ରହଣ ନ କରିବ ତାହେଲେ ମୋତେ ମୋ ସହ ଯୁଦ୍ଧ କର। ଠିକ୍ ଅଛି, ଯୁଦ୍ଧ କଲେ, ଗୁରୁଦେବଙ୍କ ସହିତ ଯୁଦ୍ଧ କଲେ। ଅବଶ୍ୟ ତାପରେ ଆଉ ହେଲା ଏଇ କହିବା, ଏଇଭଳି ଭାବରେ ଭୀଷ୍ମ ପ୍ରତିଜ୍ଞା କରିଥିଲେ। ତେଣୁ ତାଙ୍କ ନାମ ହେଲା ଭୀଷ୍ମ, ଏଭଳି ପ୍ରତିଜ୍ଞା କରିଥିଲେ, ଦୃଢ଼ ପ୍ରତିଜ୍ଞା। ଗୁରୁଦେବ କହିଲେ ମଧ୍ୟ ଗ୍ରହଣ କଲେ ନାହିଁ ପ୍ରତିଜ୍ଞା। ଏସବୁ କଥା ରହିଛି। ଆଜିର ପବିତ୍ର ତିଥିରେ ତାଙ୍କର ଆବିର୍ଭାବ ହୋଇଥିଲା ଜଣେ ମହାଜନ, ଦ୍ୱାଦଶ ମହାଜନମାନଙ୍କ ଭିତରେ ସେ ଜଣେ ମହାଜନ। ସ୍ୱୟଂଭୁ, ନାରଦ, ଶମ୍ଭୁ, କୁମାର, କପିଳ, ମନୁ, ପ୍ରହ୍ଲାଦ, ଜନକ, ଭୀଷ୍ମ, ବଳି, ବୟାସୁକୀ, ବୟମ, ଯମରାଜ କହୁଛନ୍ତି। ଭୀଷ୍ମ ହେଉଛନ୍ତି ଜଣେ ମହାଜନ। ତେଣୁ ଭାଗବତ ପ୍ରଥମ ସ୍କନ୍ଦ ନବମ ଅଧ୍ୟାୟରେ ସେ ଏଇସବୁ କଥା ବର୍ଣ୍ଣନା କରାଯାଇଛି, କିଭଳି ଭାବରେ ଭଗବାନଙ୍କୁ ସ୍ତୁତି କରିଛନ୍ତି। ଆମେ ଗୋଟିଏ ସ୍ତୁତି ପାଠ କରିକିରି ବିଶ୍ୱଦେବଙ୍କର କଥାକୁ ବିଶ୍ରାମ ଦେବା। ସେ କହୁଛନ୍ତି, ବହୁତ ପ୍ରସିଦ୍ଧ ଶ୍ଳୋକ ରହିଛି ଏଇଟା, ବହୁତ ଅନେକ ଶ୍ଳୋକ ରହିଛି ପ୍ରଥମ ସ୍କନ୍ଦ ନବମ ଅଧ୍ୟାୟରେ। କିନ୍ତୁ ସେ ଏ ଯେଉଁ କହିଲେ ଯେ ଗୋଟିଏ କହିବା ଯେ ଯୁଧି ତୁରଗରୁଜ ବିଧୁମ୍ର ବିଶ୍ୱକ କଚ ଲୋଳିତ ଶ୍ରମବାରି ଅଳଙ୍କୃତା ସେ ମମ ନିଶିତ ଶରୀର ବିବିଧ୍ୟମାନ ତୋଚି ବିଳଚସ୍କବଶେସ୍ତୁ କୃଷ୍ଣାତ୍ମା। ଭୀଷ୍ମଦେବଙ୍କର ତାଙ୍କର ଆରାଧ୍ୟ ରୂପ ହେଉଛି କ'ଣ ନା ଭଗବାନ ପାର୍ଥସାରଥି ରୂପ। ଯେଉଁ ମହାଭାରତ ଯୁଦ୍ଧରେ ଭଗବାନ ଯେଉଁ ପାର୍ଥ ସାରଥି ରୂପରେ କ'ଣ ପାର୍ଥଙ୍କର ସାରଥି ରୂପରେ ରହିଥିଲେ, ସେଇ ସେଇ କ'ଣ ରୂପକୁ ସେ ଧ୍ୟାନ କରୁଛନ୍ତି ଭୀଷ୍ମଦେବ, ଏବଂ ଏଇ ରୂପକୁ ଧ୍ୟାନ କରି ସେ ଶରୀର ତ୍ୟାଗ କରିଥିଲେ ଭୀଷ୍ମଦେବ। ତେଣୁ ସେ କହୁଛନ୍ତି ଯୁଦ୍ଧ ସମୟର କଥା ମନେ ପକାଉଛନ୍ତି, ମହାଭାରତ ଯୁଦ୍ଧରେ ଯଦି ତୁରଗରୁ ଯେଉଁ ବିଧୁମ୍ର ବିଶ୍ୱକ, ଯେତେବେଳେ ଘୋଡ଼ା ସବୁ ଦୌଡ଼ୁଥିଲା, ସବୁ ଏଇ ରଥ ସବୁ ଚାଲୁଥିଲେ, ଏସବୁ ତାଙ୍କ ଖୁରାରୁ ସବୁ ଧୂଳି ବାହାରୁଥିଲା, ବିଧୁମ୍ର ଧୂମଳ ହୋଇଯାଉଥିଲା, କଚର ଉଳିତ ଶ୍ରମ ବାହାରି ଅଳଙ୍କୃତ ଯେ ଭଗବାନଙ୍କର ମୁଖରେ କଳା କଳା ତାଙ୍କର ରହିଛି କେଶର ଆଜି ଯେଉଁ ରହିଛି ଏ ଧୂଳି ଧୂସର ହୋଇଯାଇଥିଲା, ଏବଂ ତାଙ୍କ ଶରୀରରୁ ଶ୍ରମ ବାହାରି ଯାହା ହେଉଥିଲା ମୁଖରେ ସବୁ ଶ୍ରମ ବା ଝାଳ ଶୋଭାମାନ ହେଉଥିଲା, ଭଗବାନ ଭକ୍ତ ବତ୍ସଳତା ଅଳଙ୍କୃତ, ଏ ଭଗବାନଙ୍କ ଅଳଙ୍କାର ଅଳଙ୍କୃତ ଆସେ। ଏବଂ ସେହି ସମୟରେ ଭୀଷ୍ମଦେବ କ'ଣ କରୁଥିଲେ, ନିଶିତ ସାରେଇ ବହୁତ ତୀକ୍ଷ୍ଣ ସ୍ୱର ମାରୁଥିଲେ, ଯାହାଫଳରେ କି ଭଗବାନଙ୍କ ଯେଉଁ ରହିଛି କବଚ ରହିଛି ସେ କ୍ଷତ କରିଦେଉଥିଲା ସେ ତୀରରେ, ଏବଂ ଭଗବାନ ଶରୀରରୁ କ୍ଷତ ଯବା ରକ୍ତ ବାହାରୁଥିଲା। ଏଇ ଲୀଳା ଏଇଠି ଏଇଟାକୁ ସ୍ମରଣ କରୁଛନ୍ତି। ଏଇ ଶ୍ଳୋକର ଭାଷ୍ୟରେ ପ୍ରଭୁପାଦ ମହାରାଜ କହୁଛନ୍ତି, ଏ ଯେଉଁ ଭୀଷ୍ମଦେବ ଭଗବାନ ସ୍ୱର ମାରୁଥିଲେ ଆମେ ଭାବୁଥିବା ଏଇଟା ଠିକ୍ ହେଲାନି, କିନ୍ତୁ ଭଗବାନ କେମିତି ଲାଗୁଥିଲା ସେଇଟା। ପ୍ରଭୁପାଦ ମହାରାଜ କହୁଛନ୍ତି, ଯେମିତି ଭକ୍ତମାନେ ଭଗବାନଙ୍କୁ ପୁଷ୍ପ ବୃଷ୍ଟି କରନ୍ତି, ସେଇଭଳି ଭାବରେ ଭୀଷ୍ମଦେବ ଯେତେବେଳେ ତୀର ମାରୁଥିଲେ ତାଙ୍କୁ ସେଇଭଳି ଲାଗୁଥିଲା, ଭଗବାନ ବୀରର ଆସ୍ୱାଦନ କରୁଥିଲେ। ସେଇ ଭୀଷ୍ମଦେବ ଏଇଭଳି ଭାବରେ ଭଗବାନ ସ୍ମରଣ କରି କରିକିରି ଅନ୍ତିମ ସମୟରେ ନିର୍ଜାଣ ତାଙ୍କର ହେଇଥିଲା, ସ୍ମରଣ କରି ଭଗବାନଙ୍କ ରୂପକୁ ସ୍ମରଣ କରିକିରି ଭଗବାନ ତାଙ୍କ ପାଖରେ ଆସି ପହଞ୍ଚିଗଲେ, ତାଙ୍କ ରୂପକୁ ଦେଖିକିରି ସେ ଶରୀର ତ୍ୟାଗ କରିଥିଲେ ଭୀଷ୍ମଦେବଙ୍କର। ବହୁତ କଥା ରହିଛି, ଆମେ ସଂକ୍ଷେପରେ ବର୍ଣ୍ଣନା କଲେ, ଦୁଇ ମିନିଟ୍ ଭଗବାନଙ୍କ ନାମ କୀର୍ତ୍ତନ କରିକି ଆମ କଥାକୁ ବିଶ୍ରାମ ଦେବା।
ଆଜ୍ଞା।